ದಶಮಧ್ಯಾಯ ಶ್ಲೋಕ ಬಯಾಣ. ಅಥವಾ ಬಹುನೇತೇನ ಅಥವಾ ಬಹುನೇತೇನ ಕಿಂಜಾತೇನ ದವಾರ್ಜುನ ಕಿಂಜಾತೇನ ದವಾರ್ಜುನ ಭೀಷ್ಟವ್ಯಾಹಮಿದಂ ಕೃಷ್ಣಂ ಭೀಷ್ಟವ್ಯಾಹಮಿದಂ ಕೃಷ್ಣಂ ಏಕಾಂಸೇನ ಸ್ಥಿತೋ ಜಗತ್ ಅಥವಾ ಬಹುನೇತೇನ ಕಿಂಜಾತೇನ ದವಾರ್ಜುನ ಭೀಷ್ಟವ್ಯಾಹಮಿದಂ ಕೃಷ್ಣಂ ಏಕಾಂಸೇನ ಸ್ಥಿತೋ ಜಗತ್. ಜಗತ್ ಬ್ರಹ್ಮಾಂಡರೆ ಪ್ರಕರಣ ವಾಸಿ ಸುಮಾರು ಶ್ರೀ ಭಕ್ತಿ ವಿಧಾಂತ ಸ್ವಾಮಿ ಪ್ರಭುಪಾದ ಮಹಾರಾಜನ ಕರೆಂದ್ರಾದರೆ ಏನು ಶ್ರೀ ಸುಮಾರು ಗೌರವ ಸ್ವಾಮಿ ಮಹಾರಾಜರ ಒಡೆಯರೆ ಏ ಅರ್ಜುನ ಏ ಸವಿಶೇಷ ಜ್ಞಾನರ ಅವಶ್ಯಕತೆ ಕಣ ಮೋರ ಏಕ ಅಂಶ ಸಾಹಯ್ಯರೆ ಸಮಗ್ರ ಬ್ರಹ್ಮಾಂಡರೆ ಮು ಪರಿವ್ಯಾಪ್ತ ಹೋಇಅಛಿ ಬ್ರಹ್ಮಾಂಡಕ್ಕೆ ಧಾರಣ କରିଅଛି. ଭାବାର୍ଥରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଭଗବାନ ସମଗ୍ର ଭୌତିକ ବ୍ରହ୍ମାଣ୍ଡରେ ଥିବା ପ୍ରତ୍ୟେକ ପଦାର୍ଥ ମଧ୍ୟରେ ପରମାତ୍ମା ରୂପରେ ଅବସ୍ଥିତ ଥାଇ ପରିବ୍ୟାପ୍ତ ହୋଇଛନ୍ତି. ଏଠାରେ ଭଗବାନ ଅର୍ଜୁନକୁ କହୁଛନ୍ତି ଯେ ପଦାର୍ଥ ଗୁଡ଼ିକ କିପରି ସ୍ୱତନ୍ତ୍ର ଭାବରେ ନିଜ ନିଜର ଚମତ୍କାରିତା ରକ୍ଷା କରି ରହିଛନ୍ତି ତାହା ବୁଝିବାର କୌଣସି କାରଣ ନାହିଁ. ସେ ଏହା ଜାଣି ରଖିବା ଉଚିତ ଯେ କୃଷ୍ଣ ପ୍ରତ୍ୟେକ ପଦାର୍ଥ ମଧ୍ୟରେ ପରମାତ୍ମା ରୂପରେ ପ୍ରବେଶ କରିଥିବା ହେତୁ ସେଗୁଡ଼ିକ ରହିଛନ୍ତି. ବିରାଟ ଜୀବ ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି କ୍ଷୁଦ୍ର ପିପିଲିକା ପର୍ଯ୍ୟନ୍ତ ସମସ୍ତେ ରହିଛନ୍ତି କିପରି ଭଗବାନ ପ୍ରତ୍ୟେକଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି ଏବଂ ପ୍ରତ୍ୟେକଙ୍କୁ ପୋଷଣ କରୁଛନ୍ତି. ଏଠାରେ ଦେବତା ପୂଜାକୁ ନିରୁତ୍ସାହିତ କରାଯାଇଛି। କାରଣ ବ୍ରହ୍ମା ଓ ଶିବଙ୍କ ପରି ବିଶିଷ୍ଟ ଦେବତାବୃନ୍ଦ ଭଗବାନଙ୍କର ଐଶ୍ୱର୍ଯ୍ୟର ଏକ ଆଂଶିକ ପ୍ରକାଶ ଅଟନ୍ତି। ପ୍ରତ୍ୟେକଙ୍କର ସେ ହେଉଛନ୍ତି ମୂଳ, ଯାହା ସବୁ ଜନ୍ମ ହୋଇଛନ୍ତି ସେମାନଙ୍କର ବା ପ୍ରତ୍ୟେକଙ୍କର ସେ ହେଉଛନ୍ତି ମୂଳ। କେହି ତାଙ୍କ ଅପେକ୍ଷା ବଡ଼ ନୁହନ୍ତି, ସେ ଅସମୃଦ୍ଧ ଅଟନ୍ତି। ଭୁଲ ଅଛି ଓଡ଼ିଆରେ ଟ୍ରାନ୍ସଲେସନ୍। ଏହାର ଅର୍ଥ କେହି ତାଙ୍କଠାରୁ ବଡ଼ ନୁହନ୍ତି ଏବଂ କେହି ତାଙ୍କ ସହିତ ସମାନ ନୁହନ୍ତି। ବିଷ୍ଣୁ ମନ୍ତ୍ରରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ବ୍ରହ୍ମା ଶିବ ଆଦି ଦେବତାମାନଙ୍କ ସହ ଭଗବାନ ଶ୍ରୀକୃଷ୍ଣଙ୍କୁ ସମାନ ବୋଲି ମନେ କରେ ସେ ସାଙ୍ଗେ ସାଙ୍ଗେ ନାସ୍ତିକ ହୋଇଯାଏ। ଅବଶ୍ୟ ଯଦି କେହି ଶ୍ରୀକୃଷ୍ଣଙ୍କର ଐଶ୍ୱର୍ଯ୍ୟ ଏବଂ ତାଙ୍କର ଶକ୍ତିର ବିସ୍ତାର ସମ୍ବନ୍ଧରେ ବିଭିନ୍ନ ବର୍ଣ୍ଣନାକୁ ଭଲ ଭାବରେ ଅଧ୍ୟୟନ କରେ, ତାହେଲେ ସେ ନିଶ୍ଚିତ ଭାବରେ କୃଷ୍ଣଙ୍କର ସ୍ଥିତିକୁ ବୁଝିପାରିବ ଏବଂ ଏକାନ୍ତ ଭାବରେ କେବଳ ଶ୍ରୀକୃଷ୍ଣଙ୍କ ପୂଜାରେ ହିଁ ମନୋନିବେଶ କରିବ। ଭଗବାନ ତାଙ୍କର ଆଂଶିକ ପ୍ରକାଶ ପରମାତ୍ମା ରୂପରେ ସର୍ବବ୍ୟାପକ ଅଟନ୍ତି। ସେ ପରମାତ୍ମା ରୂପରେ ପ୍ରତ୍ୟେକଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି, ତେଣୁ ଶୁଦ୍ଧ ଭକ୍ତଗଣ ପୂର୍ଣ୍ଣ ଭକ୍ତିରେ କୃଷ୍ଣ ଚେତନାରେ ମନକୁ ସ୍ଥିର କରନ୍ତି, ତେଣୁ ସେମାନେ ସର୍ବଦା ଦିବ୍ୟ ସ୍ତରରେ ଅବସ୍ଥାନ କରିଥାନ୍ତି। ଏହି ଅଧ୍ୟାୟର ଅଷ୍ଟମ ଶ୍ଳୋକ ଠାରୁ ଏକାଦଶ ଶ୍ଳୋକ ମଧ୍ୟରେ ଭକ୍ତିଯୋଗ ଏବଂ କୃଷ୍ଣ ଆରାଧନା କଥା ପରିଷ୍କାର ଭାବରେ ଦର୍ଶାଇ ଦିଆଯାଇଛି। ଏହା ଶୁଦ୍ଧ ଭକ୍ତିଯୋଗର ମାର୍ଗ ଅଟେ। କିପରି ବ୍ୟକ୍ତି ପରମପୁରୁଷ ଭଗବାନଙ୍କର ସଙ୍ଗଲାଭ କରି ଭକ୍ତିଯୋଗରେ ସର୍ବୋଚ୍ଚ ପୂର୍ଣ୍ଣତା ଲାଭ କରିପାରିବ, ତାହା ଏହି ଅଧ୍ୟାୟରେ ଭଲ ଭାବରେ ବର୍ଣ୍ଣନା କରାଯାଇଛି। ଭକ୍ତିବିଧାନ୍ତ ଭାଷ୍ୟର ଶ୍ରୀମଦ୍ ଭଗବତ ଗୀତାର ବିଭୂତି ଯୋଗ ଶୀର୍ଷକ ଦଶମ ଅଧ୍ୟାୟ ଶେଷ ହେଲା। ନମୋ ନିଷ୍ପାଦାୟ କୃଷ୍ଣ ଦୃଷ୍ଟାୟ ଭୂତରେ ଶ୍ରୀମଦେବ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ଦିନାମିନେ ନମୋ ସଦ୍ଭକ୍ତ ମନେ ମଣିପୁର ଭବାୟତ ପ୍ରଭୁପାଦ ଲସଦ୍ବାଣୀ ପ୍ରଚାର ନିର୍ଦ୍ଧାୟତ। ଆଉ କୃଷ୍ଣ ସମସ୍ତ ଭକ୍ତ ସୂର୍ଯ୍ୟ ମାତୃବୃନ୍ଦଙ୍କୁ ଅନ୍ତରାଷ୍ଟ୍ରୀୟ ସମ୍ଭାବନା ସଂଘ ଭୁବନେଶ୍ୱର କେନ୍ଦ୍ର ତରଫରୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି ଭଗବତ ଗୀତା କ୍ଲାସ୍କୁ। ବହୁତ ଦିନ ପରେ ମୋତେ ଏଇ ଭଗବତ ଗୀତା କହିବାର ସୁଯୋଗ ମିଳିଲା। ପ୍ରାୟ ବହୁତ ଦିନ ନୁହଁ, ବହୁତ ବର୍ଷ ତ ଏଇଠି ଚଳିବ। 1996ରୁ ଏଇଠି ପ୍ରଭୁ ଅଛନ୍ତି, ଆମକୁ ଦେଇଥିଲେ ପ୍ରଥମ ସୁଯୋଗ ଦେଇଥିଲେ ଭଗବତ ଗୀତା କହିବା ପାଇଁ। ତେଣୁ ଆପରେ ବହୁତ ବର୍ଷ ହେଲାଣି ଭଗବତ ଗୀତା କହିପାରୁନଥିଲି, ମୋତେ ସୁଯୋଗ ମିଳିନଥିଲା। ଆଜି ପୁଣି ମୋତେ ସୁଯୋଗ ଦେଇଥିବାରୁ ଆମ ମନ୍ଦିର ମ୍ୟାନେଜମେଣ୍ଟ ତରଫରୁ ମୁଁ ମୋର କୃତଜ୍ଞତା ଜ୍ଞାପନ କରୁଛି। ତେଣୁ ମୁଁ ଏଇ ଯେଉଁ ଦଶମ ଅଧ୍ୟାୟ ଭଗବତ ଗୀତାର ଦଶମ ଅଧ୍ୟାୟ ଭଗବାନଙ୍କର, ଇଏ ମଧ୍ୟ ଭଗବାନଙ୍କ ଶରୀର ଭଳି, କିନ୍ତୁ ଭାଗବତମ ଭଗବାନଙ୍କ ଶରୀର ଭଳି, ସେହିଭଳି ଭାବରେ ଏଇ ଭଗବତ ଗୀତାରେ ଯେଉଁ 18ଟି ଅଧ୍ୟାୟ ରହିଛନ୍ତି, ଇଏ ମଧ୍ୟ ଭଗବାନଙ୍କର ଗୋଟେ ଶରୀର। ଭଗବାନ ଓ ଭଗବାନଙ୍କ କଥା ଭିତରେ କୌଣସି ତଫାତ୍ ନାହିଁ। ତେଣୁ ଏ ଦଶମ ଅଧ୍ୟାୟରେ ଭଗବାନଙ୍କର ବିଭୂତି ବିଷୟରେ ବର୍ଣ୍ଣନା କରାଯାଇଛି। ଆପଣମାନଙ୍କ ଭିତରୁ ଯେଉଁମାନେ ରେଗୁଲାର ଆସୁଛନ୍ତି, ଅଧିକାଂଶରେ ଆସନ୍ତି, ସେମାନେ ଶୁଣୁଥିବେ ଏଇସବୁ ଦଶମ ଅଧ୍ୟାୟ ଶ୍ଳୋକ ସବୁ। ତେଣୁ ଏଇ ଯେଉଁ ଦଶମ ଅଧ୍ୟାୟ ଭଗବାନ କହିଲେ କାହିଁକି ନା, ଅର୍ଜୁନ ଚାହିଁଲେ ଯେ କେମିତି କେସୁ କେସୁ ତ ଭାବେଶୁ ଚିନ୍ତୁଛି ଭଗବାନ ମାୟା, ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ କେତେବେଳେ ଚାହିଁବେ ନାହିଁ ଭଗବାନଙ୍କୁ ବୁଲିଯିବା ପାଇଁ। ଏ ଭୌତିକ ଜଗତ ଏଭଳି ରହିଛି, ଜଣେ ଭଗବାନ ବୁଲିଯିବା ପାଇଁ ଭୌତିକ ଜଗତ ସୃଷ୍ଟି ହୋଇଛି। ଭୌତିକ ଜଗତ ହେଉଛି ମାୟାର ଜଗତ। ମାୟା କହିଲେ ଭଗବାନଙ୍କର ଯେଉଁ ଗୁଣ ରହିଛି, ସତ୍ୟ ରଜ ତମ ଏ ତ୍ରିଗୁଣ, ଏହି ତିନି ଗୁଣରେ ସମସ୍ତେ ବନ୍ଧା ହୋଇକି ରହିଛନ୍ତି। ଭଗବାନଙ୍କୁ ଭୁଲିଯିବା ପାଇଁ ଏ ବ୍ୟବସ୍ଥା ହେଇଛି, ମାୟାର ଜଗତରେ ସେମାନେ ଆସିଛନ୍ତି। କିନ୍ତୁ ତଥାପି ମାୟା ଜଗତରେ ଥାଇକି ମଧ୍ୟ ଜଣେ ଭଗବାନଙ୍କୁ ସବୁବେଳେ ମଧ୍ୟ ସ୍ମରଣ କରିପାରିବ, ଇଏ ହେଉଛି ରହସ୍ୟ। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ ସେଟା କହିଛନ୍ତି, ରହସ୍ୟ ଏତ ଉତ୍ତମ, ଏଟାକୁ ସମସ୍ତେ ବୁଝିପାରିବେ ନାହିଁ, ଇଏ ହେଉଛି ରହସ୍ୟ। ଯେଉଁମାନେ ପରମ୍ପରାରେ ଆସିବେ ସେମାନେ ରହସ୍ୟକୁ ବୁଝିପାରିବେ। ଏ ଭୌତିକ ଜଗତ କହିଲେ ଏ ଭଗବାନଙ୍କଠାରୁ ଇଏ ହେଉଛି ଭିନ୍ନ ପ୍ରକୃତି। ଭଗବାନଙ୍କର ଯେଉଁ ଶକ୍ତି ରହିଛି, ଅନେକ ପ୍ରକାର ଶକ୍ତି ରହିଛି, ତାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଉଛି। ତେଣୁ ଏଇ ଭୌତିକ ଜଗତ ରହୁଛି
ଇଏ ହେଉଛି
ପ୍ରଭୁ ଆପଣ ଏଇଠି ରଖନ୍ତୁ ଆ ଉପରେ ରଖନ୍ତୁ ଦେଉଛି ଆପଣ ଗୋଟେ ଷ୍ଟାଣ୍ଡ
ତେଣୁ ଇଏ ଯେଉଁ ରହିଛି ଉତ୍ତର ହେବ ନହେଲେ ଆଉ କହିବ ଦୁଇଟା
ଏ ଯେଉଁ ଭୌତିକ ଜଗତ କହିଲେ ମାୟା ଜଗତ ମାୟା କହିଲେ ଭଗବାନଙ୍କୁ ଭୁଲିଯିବା ପାଇଁ ଭଗବାନଙ୍କୁ ଭୁଲିଯିବା ପାଇଁ ମାୟା ଜଗତ ହେଇଛି ଏ ମାୟିକ ଜଗତକୁ ଆସିଲେ କାହିଁକି ନା ଆମେ ଭଗବାନଙ୍କୁ ଭୁଲି କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ ଅତଏବ ମାୟାତରେ ଦେହ ସଂସାର ଆଦି ଦୁଃଖ ଭଗବାନ ପାଇଁ ଭୁଲି ଯାଇଥିବା ହେତୁ ଆମେ ଭୌତିକ ଜଗତରେ ଆସିଛେ ମାଇକ ଜଗତକୁ ଆସିଛେ ଭଗବାନ ଯେଭଳି ଭାବରେ ଉପଭୋଗକାରୀ ଭଗବାନ କହିଲେ ସେ ହେଉଛନ୍ତି ଉପଭୋଗକାରୀ ତେଣୁ ଆମେ ମଧ୍ୟ ଭଗବାନଙ୍କ ଅଂଶ ହିସାବରେ ଆମେ ଚାହୁଁଛେ ଉପଭୋଗ କରିବା ପାଇଁ ତେଣୁ ଭଗବାନ ଏ ମାଇକ ଜଗତକୁ ସୃଷ୍ଟି କରିଛନ୍ତି କିନ୍ତୁ ଆଉ ଆମର ପାଇବାର ଉଦ୍ଦେଶ୍ୟ ଥିଲା ଏ ମାଇକ ଜଗତରେ ଥାଇକି ମଧ୍ୟ ଜଣେ ଭଗବାନଙ୍କୁ ସବୁ ସମୟରେ ମନେ ରଖିପାରିବେ ଏ ଅଧ୍ୟାୟର ଉଦ୍ଦେଶ୍ୟ ହେଉଛି ସେଇଟା ବିଭୂତି ଯୋଗର ଉଦ୍ଦେଶ୍ୟ ହେଉଛି ସେଇଟା ଯେତେ ବିଭୂତି ଆପଣ ବର୍ଣ୍ଣନା କରାଗଲା ଭଗବାନ କହିଲେ ବର୍ଣ୍ଣନା ସରିବ ନାହିଁ ବର୍ଣ୍ଣନା ଯଦି କରାଯାଇଥାନ୍ତା ବର୍ତ୍ତମାନ ମଧ୍ୟ ବର୍ଣ୍ଣନା ଚାଲିଥାନ୍ତା 5532 ବର୍ଷ ତଳର ଘଟଣା କୁରୁକ୍ଷେତ୍ର ଯୁଦ୍ଧରେ ଭଗବାନ ବିଭୂତି ଯୋଗ ବିଷୟରେ କହୁଛନ୍ତି ଏ ଶଙ୍ଖକୁଣ୍ଡାର ଆଉ ଏ ଶଙ୍ଖକୁଣ୍ଡାର ଆରମ୍ଭ ହେଇଥିବା ଗୀତା ତେଣୁ ଯଦି ଭଗବାନ ତାଙ୍କର ବିଭୂତି ବିଷୟରେ କହି ଚାଲିଥାନ୍ତେ ଏପର୍ଯ୍ୟନ୍ତ ମଧ୍ୟ ସେ ସେଇ ନଥାନ୍ତା ଶ୍ରୀମଦ୍ ଭାଗବତମ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବ୍ରହ୍ମା ଏକଥା କହୁଛନ୍ତି ନାରଦଙ୍କୁ ଭଗବାନଙ୍କର ବିଭିନ୍ନ ଅବତାରମାନଙ୍କୁ ସେ ବର୍ଣ୍ଣନା କରି ଅଧୀନରେ ସେ କହୁଛନ୍ତି ଏକଥା ନାରଦକୁ ଏ ନାରଦ ଏ ପୁତ୍ର ନାନ୍ତଂ ବିଦାମ୍ୟମେମି ମୁନୟୋ ବ୍ରଜାସ୍ତେ ଭଗବାନଙ୍କ ଯେଉଁ ଶକ୍ତି ରହିଛି ଭଗବାନଙ୍କର ଯେଉଁ ବିଭୂତି ରହିଛି ତାଙ୍କର ଅନ୍ତ କିଛି ନାହିଁ ମୁଁ ଜାଣିନାହିଁ ନାନ୍ତଂ ବିଦାମ୍ୟମେମି ମୁନୟୋ ବ୍ରଜାସ୍ତେ ମୁଁ ଜାଣିନାହିଁ କି ତମେ ଜାଣିନ କି ତୁମର ଭାଇ ଅଗ୍ରଜ ନାରଦଙ୍କର ଅଗ୍ରଜ ହେଉଛନ୍ତି ଶିବଜୀ ଏବଂ ଚାରିକୁମାର ଚାରିକୁମାର ହେଉଛନ୍ତି ବ୍ରହ୍ମାଙ୍କ ପ୍ରଥମ ସନ୍ତାନ ଚାରିପୁତ୍ର ଯଦିଓ ତାଙ୍କର ବୟସ କୋଟି କୋଟି ବର୍ଷ କିନ୍ତୁ ସିଏ ରହିଛନ୍ତି ଆମର ସେପଟେ ପିଲା ଭଳି 5 ବର୍ଷ ବାଳକ ଭଳି ରହିଛନ୍ତି ଉଲଗ୍ନ କୌଣସି ବସ୍ତ୍ର ପରିଧାନ କରୁନାହାନ୍ତି ତେଣୁ ବ୍ରହ୍ମା କହୁଛନ୍ତି ଏ ଭଗବାନଙ୍କର ଯେଉଁ ରହିଛି ଗୁଣ ବା ଶକ୍ତି ବା ବିଭୂତି ଯେଉଁ ରହିଛି ତା'ର ଅନ୍ତ କେହି ପାଇପାରିବେ ନାହିଁ ଆମେ କେହି ପାଇପାରୁନାହୁଁ ଏମିତିକି ଗାୟନ ଗୁଣନ ଦଶସଦାନନ ଆଦି ଦେବ ଅନନ୍ତ ଦେବ ଯିଏକି ଭୌତିକ ଜଗତକୁ ଧାରଣ କରିଛନ୍ତି ଏ ଭୌତିକ ଜଗତର ଯେଉଁ ବିସ୍ତାର ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି ହେଉଛି 50 କୋଟି ଯୋଜନ 400 କୋଟି ମାଇଲ୍ ଏତେ ବିରାଟ ବିଶ୍ୱବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି କିନ୍ତୁ ଭଗବାନଙ୍କୁ କଷ୍ଟ ହେଉନାହିଁ ଭଗବାନ ଯେଉଁ ଅନନ୍ତ ଦେବ ତାଙ୍କର 10 ଶତ ମୁଖ 1000 ମୁଖ ଗାୟନ ଗୁଣାନ ଦଶଶତାନନ ଆଦିଦେବ ସେ ହେଉଛନ୍ତି ଆଦିଦେବ ସେ ଭଗବାନଙ୍କର ବିଭୂତି ଭଗବାନ ଗୁଣଗାନ କରିସାରିଛନ୍ତି କରିଚାରିଛନ୍ତି ଗୋଟିଏ ମୁଖରେ ନୁହଁ ଭଗବାନ ଗୋଟିଏ ମୁଖରେ କହୁଛନ୍ତି ଅର୍ଜୁନକୁ ସେ ମାତ୍ର ଅଧଘଣ୍ଟାଟେ କହିଛନ୍ତି ଅଧଘଣ୍ଟାରେ ବର୍ତ୍ତମାନ ଅଧଘଣ୍ଟା ଭିତରେ ଦଶ ମଧ୍ୟରେ ଯେଉଁ ସମୟ କେତେ ସମୟ ନେଇଥିବ ହିସାବ କରନ୍ତୁ ତେଣୁ ଏତିକି କହି ଭଗବାନ କହିଲେ ତା'ର ଅନ୍ତ ନାହିଁ ଆ ପୂର୍ବରୁ କହିଲେ ଭଗବାନଙ୍କର ଯେଉଁ ବିଭୂତି ରହିଛି ଅନନ୍ତ ବିଭୂତି ରହିଛି ବିସ୍ତାର ବର୍ଣ୍ଣନା କରିହେବ ନାହିଁ କିନ୍ତୁ ସେ ବିସ୍ତାର ଭାବରେ ବର୍ଣ୍ଣନା କରୁଛନ୍ତି କିନ୍ତୁ ଶେଷ ଅଧୁନାଭି ସମ୍ବତ୍ସତି ନାଶ ପାର ଏ ପର୍ଯ୍ୟନ୍ତ ମଧ୍ୟ ଆପଣ ବର୍ତ୍ତମାନ ଯଦି ମଧ୍ୟ ଯିବେ ଭଗବାନଙ୍କ ଗୁଣଗାନ ଚାଲିଥିବ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ଭଗବାନଙ୍କର ଗୁଣଗାନ କରୁଛନ୍ତି ଅନନ୍ତ ଦେବ ए पर्यंत मात्र शेष होऊ नाही कारण भगवानकर अंत नाही सगळे भगवान नाही अनंत ତେଣୁ ଏଇଟା ଏଇ ଦଶମ ଅଧ୍ୟାୟରେ କହିବାର ଉଦ୍ଦେଶ୍ୟ ଥିଲା ଅର୍ଜୁନ ଚାହୁଁଛନ୍ତି ଭଗବାନ କେମିତି ସବୁବେଳେ ସ୍ମରଣ କରିବେ କେଶୁ କେଶୁ ତ ଭାବେଶୁ ଚିନ୍ତୁଛି ଭଗବାନ ମାୟା କିଭଳି ମୁଁ ଆପଣଙ୍କୁ ସବୁବେଳେ ଚିନ୍ତା କରିବି ସବୁବେଳେ ପାଇଁ ତେଣୁ ଭଗବାନ ବିଭୂତି ବିଷୟରେ କହିଲେ ତେଣୁ ଅନେକ ବିଭୂତି ରହିଛି ଭଗବାନଙ୍କର ବ୍ରହ୍ମା ମଧ୍ୟ ଜଣେ ଭଗବାନଙ୍କ ବିଭୂତି ଭଗବତୀତାରେ ଭଗବାନ କହିଲେ ବ୍ରହ୍ମା ବୋଲି କହିଛନ୍ତି ତୁ ପ୍ରଥମେ କହିଲେ କ'ଣ ବ୍ରହ୍ମା ହେଉଛି ବ୍ରହ୍ମା ଆଦିତ୍ୟମାନ ଆମ ବିଷ୍ଣୁ ଆଦିତ୍ୟମାନ ଭିତରେ ଦଶ ବାର ଜଣ ଆଦିତ୍ୟ ଅଛନ୍ତି ବାର ଜଣ ଆଦିତ୍ୟ ଭିତରେ ସେ ହେଉଛନ୍ତି ବିଷ୍ଣୁ ଭଗବାନ ଅଛନ୍ତି ବିଷ୍ଣୁ ଭଗବାନ ଅଛନ୍ତି ବ୍ରହ୍ମା ରୁଦ୍ରାଣା ଶଙ୍କର ଚାଷ୍ମୀ ଶିବଜୀ ସିଏ ହେଉଛନ୍ତି ଶିବ ଦେବାନା ଅଶ୍ମି ବାସବ ଦେବତାମାନଙ୍କ ଭିତରେ ମୁଁ ହେଉଛି ଇନ୍ଦ୍ର ଏହିଭଳି ଭାବରେ ଯାହା ଆପଣ ଦେଖିବେ ସବୁଠାରୁ ଯତ୍ ବିଭୂତି ମତ ସତ୍ୱମ୍ ଆ ପୂର୍ବ ଶ୍ଳୋକରେ ଯେଉଁ କହିଗଲା ଗୋଟେ ଅସାଧାରଣ ଶକ୍ତି ଦେଖିବେ ସେଠି ଜାଣିବେ ସେ ହେଉଛନ୍ତି ଭଗବାନଙ୍କର ବିଭୂତି ବା ଭଗବାନଙ୍କ ଶକ୍ତି ପ୍ରଭୁପାଦ ମହାରାଜ ଭଗବାନଙ୍କ ଜଣେ ବିଭୂତି ଦଶମ ଅଧ୍ୟାୟର ପ୍ରମାଣ ରହିଛି ଏଇଟା ଯତ୍ ବିଭୂତି ମତ ସତ୍ୱମ୍ ଶ୍ରୀମଧୁର ଜିତମେ ବା ତତ୍ତଦେବା ଗଜତମ ମମ ତେଜ ସମ୍ଭବ ଯେଉଁଠି ଅସାଧାରଣ ଶକ୍ତି ଦେଖିବେ ସେଠି ଜାଣିବେ ଯେଉଁଠି ଭଗବାନଙ୍କ ବିଭୂତି ପ୍ରଭୁପାଦ ମହାରାଜ ଏ ପ୍ରମାଣ ଭଗବାନଙ୍କର ବିଭୂତି ସେ ବୋଲି ପ୍ରମାଣ 70 ବର୍ଷ ବୟସରେ ସେ ଯାଇଥିଲେ 69 ବର୍ଷ ବୟସରେ ଯେଉଁ ଗଲେ 70 ବର୍ଷ ବୟସରେ ଆରମ୍ଭ ହେଲା ଏ ସ୍ଥାନ ଆରମ୍ଭ ହେଲା 70 ବର୍ଷ ବୟସରେ ଲୋକମାନେ କ'ଣ ଶୁଣିପାରୁନାହାନ୍ତି ଚାଲିପାରୁନାହାନ୍ତି ଏଭଳି ଅବସ୍ଥା ରହିଛି ଏବଂ ସେ ଯେଉଁ ଗଲେ ତାଙ୍କ ପାଖରେ ମାତ୍ର ଥିଲା 40 ଟଙ୍କା ତାଙ୍କର କେହି ସେଠି ଚିହ୍ନା ପରିଚୟ ଥିଲେ ତା ମଧ୍ୟ ନୁହଁ କିନ୍ତୁ ଭଗବାନଙ୍କର ବିଭୂତି ସିଏ ଭଗବାନ ଶକ୍ତି ସତ୍ୟାବେ ସବତା ତେଣୁ ଅସମ୍ଭବକୁ ସେ ସମ୍ଭବ କରିଛନ୍ତି 12 ବର୍ଷ ଭିତରେ ଅନେକ ପୁସ୍ତକ ଗ୍ରନ୍ଥ ବୈଦିକ ଗ୍ରନ୍ଥକୁ ଭାଷ୍ୟ ଦେଇଛନ୍ତି 10,000ରୁ ଅଧିକ ଶିଷ୍ୟ ଗ୍ରହଣ କରିଛନ୍ତି ସାରା ପୃଥିବୀକୁ 14 ଥରରୁ ଅଧିକ ପରିକ୍ରମା କରିଛନ୍ତି ଯଦି ସେହି ଭଗବାନ ଆଉ ଅନ୍ୟ ସ୍ଥାନରେ ମଧ୍ୟ ବର୍ଣ୍ଣନା କରାଯାଇଛି କଳିଯୁଗର ଧର୍ମ ହେଉଛି ନାମ ସଂକୀର୍ତ୍ତନ କୃଷ୍ଣ ଶକ୍ତି ବିନା ନହେଲେ ତାର ପ୍ରବର୍ତ୍ତନ କଳିଯୁଗର ଯେଉଁ ଯୁଗ ଧର୍ମ ଭଗବାନ ନାମ କୀର୍ତ୍ତନ ଭଗବାନଙ୍କ ଶକ୍ତି ପ୍ରାପ୍ତ ନହେଲେ ତାହା ପ୍ରଚାର କରିପାରିବେ ନାହିଁ ଏଇଭଳି ଭାବରେ ଅନେକ ପ୍ରମାଣ ରହିଛି ଭାଗବତ ମଧ୍ୟ ପ୍ରମାଣ ରହିଛି କିନ୍ତୁ ଏଇ ଯେଉଁ ବିଭୂତି ବିଷୟରେ ଭଗବାନ କହୁଛନ୍ତି ଏ ବିଭୂତି ଯଦି ହିସାବ କରିବା କୁହା ଚାଲିବ ତାହେଲେ ଶେଷ ହେବ ନାହିଁ ତେଣୁ ଅନ୍ତିମ ସ୍ତରରେ ଭଗବାନ କହୁଛନ୍ତି ଅଥବା ବହୁନି ଏତେନ ଆଉ କ'ଣ କେତେ କହିବି ତୁମ ବିଭୂତି ବିଷୟରେ ଅର୍ଜୁନ କିଂ ଜ୍ଞାନ ଦେବା ଅର୍ଜୁନ ତୁମେ କ'ଣ ଜାଣିବ କେତେ ବିଭୂତି ରହିଛି କ'ଣ ଜାଣିବ ଏତିକି ଜାଣିଦେବ ନିଷ୍ଠବ୍ୟାହମ ମିଦମ୍ କୃଷ୍ଣ ଏ ଭୌତିକ ଜଗତରେ ଆମେ ଯାହା ଦେଖୁଛେ ଭଗବାନ ନିଜର ଶକ୍ତି ମାଧ୍ୟମରେ ଏ ପ୍ରବେଶ କରିଛନ୍ତି ଏକାଂଶରେ ସ୍ଥିତ ଜଗତ ଏକାଂଶରେ ସ୍ଥିତ ଜଗତ କହିଲେ ଭଗବାନ ଜୟ ସୁଗୀତା ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ନାରାୟଣ ଏକାଂଶରେ ସ୍ଥିତ ଜଗତ କହିଲେ ଭଗବାନଙ୍କର ଏ ଯେଉଁ ଭୌତିକ ଜଗତ ଦେଖୁଛେ ଏ ଖାଲି ବ୍ରହ୍ମାଙ୍କର ଏଇ ଯେଉଁ ଚତୁର୍ଦ୍ଦଶ ଭୁବନ ରହିଛି ତା ନୁହଁ ଥରେ ଚେତନ ଚେତା ମଧ୍ୟ ବର୍ଣ୍ଣନା କରାଯାଇଛି ଥରେ ବ୍ରହ୍ମା ଗଲେ ଭଗବାନ ଦର୍ଶନ କରିବା ପାଇଁ ଭଗବାନଙ୍କର କୃପା ପ୍ରାପ୍ତ ହେବା ପାଇଁ ଭଗବାନଙ୍କର ଲୀଳା ଚାଲିଥିଲା ଦ୍ୱାରକାରେ ବ୍ରହ୍ମାଙ୍କର ଉପରେ ଆଉ କେହି ନାହାନ୍ତି ଭୌତିକ ଜଗତରେ ପ୍ରଥମ ସୃଷ୍ଟ ଜୀବ ହେଉଛନ୍ତି ବ୍ରହ୍ମା ତେଣୁ ତାଙ୍କ ମଧ୍ୟ ମଧ୍ୟରେ ଟିକେ ଗର୍ବ ହେଇଯାଏ ଭଗବାନ ସେ ଗର୍ବକୁ ନାଶ କରିଛନ୍ତି ତେଣୁ ବ୍ରହ୍ମା ଯେତେବେଳେ ପହଞ୍ଚିଲେ ଦ୍ୱାରକାରେ ଦ୍ୱାରପାଳ ଯେ ଥିଲେ ସେ କହିଲେ ଭଗବାନ ଦର୍ଶନ କରିବା ପାଇଁ ଆସିଛି ବ୍ରହ୍ମା କହିବା ଦରକାର ନାହିଁ ବ୍ରହ୍ମାଙ୍କର ଆଇଡ଼େଣ୍ଟିଟି ଚତୁର୍ମୁଖ ସମସ୍ତଙ୍କର ଆମର ଗୋଟିଏ ଗୋଟିଏ ମୁଖ ରହିଛି ବ୍ରହ୍ମାଣ୍ଡ ଚତୁର୍ମୁଖ ଚତୁରାହାଣ ଆଉ ଚାରୋଟି ମସ୍ତକ ଆଉ କିଏ ନାହାନ୍ତି, ଏକମାତ୍ର ବ୍ରହ୍ମା ଆଉ କେଉଁ କାମ ଥାଇପାରୁ ଜଣା ଯେ ତେଣୁ ଯେତେବେଳେ ଦ୍ୱାରପାଳ ଯାଇ ପଚାରିଲେ ଭଗବାନଙ୍କୁ ବ୍ରହ୍ମା ଆସିଛନ୍ତି ଦେଖା କରିବା ପାଇଁ, ଭଗବାନ ପଚାରିଲେ କେଉଁ ବ୍ରହ୍ମା ଆସନ୍ତି ପଚାର କେଉଁ ବ୍ରହ୍ମା, ତେଣୁ ବ୍ରହ୍ମା ଯେତେବେଳେ ଏବେ ଶୁଣିଲେ ପ୍ରଥମ ତାର ପାଇଁ ଜୀବନରେ ଏକଥା ବି ଶୁଣିଥିଲି ପ୍ରଶ୍ନ, ତାଙ୍କୁ ଆଉ କିଭଳି କେହି ପ୍ରଶ୍ନ ପଚାରି ନଥିଲେ, କାରଣ ଏକ ବ୍ରହ୍ମା ଦ୍ୱିତୀୟ ନାସ୍ତି, ବ୍ରହ୍ମା ହେଉଛନ୍ତି ଏକ ଦ୍ୱିତୀୟ ବ୍ରହ୍ମା କେହି ନାହାନ୍ତି ଏ ବୌଦ୍ଧ ଜଗତରେ, ତେଣୁ ସେ କ'ଣ କହିବେ, ତେଣୁ ତଥାପି ଯେମିତି ଭଗବାନ ପଚାରିଛନ୍ତି ସେ କହିଲେ ତାଙ୍କର ପରିଚୟ ଦେଲେ, ପୁତ୍ରର ପରିଚୟ ଦେଲେ ନିଜକୁ ପରିଚିତ କରାଇଲେ, ପିତାଙ୍କ ପରିଚୟ ଦେଲେ ନାହିଁ, ତାଙ୍କ ପିତା ହେଉଛନ୍ତି ଗର୍ଭଦତ୍ତାଇ ବିଷ୍ଣୁ, ସେ ତାଙ୍କ ପିତାଙ୍କ ପରିଚୟ ଦେଲେ ନାହିଁ, ସେ ତାଙ୍କ ପୁତ୍ରଙ୍କର ପରିଚୟ ଦେଲେ, ହଠାତ୍ ଭଗବାନଙ୍କର ବୁଦ୍ଧି ସେ ପ୍ରଦାନ ସେ ପ୍ରାପ୍ତ ହେଲେ ସେଭଳି ଭାବରେ ସେ କହିଲେ ଯେ ଭଗବାନ କହିବେ ଚତୁର୍କୁମାରଙ୍କର ଚାରି ଚତୁର୍ଷଙ୍କ ପିତା ଆସିଛନ୍ତି ବ୍ରହ୍ମା, ତେଣୁ ତାଙ୍କୁ ଅନୁମତି ମିଳିଲା, ବ୍ରହ୍ମା ଯେଉଁ ଆସୁଛନ୍ତି ତାଙ୍କର ଫାଷ୍ଟ ଆଗରେ କୋଶ୍ଚିନ୍ ମୋର ଗୋଟେ ପ୍ରଶ୍ନ ଅଛି ପଚାରିବେ, କିନ୍ତୁ ତାଙ୍କୁ ପଚାରିବାକୁ ପଡ଼ିଲା ନାହିଁ, କାରଣ ଭଗବାନ ହେଉଛନ୍ତି ଅନ୍ତର୍ଯ୍ୟାମୀ ବିଶ୍ୱବ୍ୟାମିତ, ସବୁଠାରେ ସେ ପ୍ରବେଶ କରିଛନ୍ତି, ଆମ ହୃଦୟ ଅନ୍ତର୍ଭୁକ୍ତ ମଧ୍ୟ ଭଗବାନ ରହିଛନ୍ତି, ଆମେ କ'ଣ ଚିନ୍ତା କରୁଛେ ଭଗବାନ ଜାଣନ୍ତି, ଅନ୍ତର୍ଯ୍ୟାମୀ ସେ, ତେଣୁ ବ୍ରହ୍ମା ପ୍ରଶ୍ନ ପଚାରେ, ପ୍ରଭୁପାଦ ମହାରାଜ ମଧ୍ୟ ଅନ୍ତର୍ଯ୍ୟାମୀ, ପ୍ରଭୁପାଦ ମହାରାଜ ଆସିଥିଲେ 1977 କଥା ଏଠିକି ଆସିଥିଲେ, ଆମ ସରକାରଙ୍କର କୃପାରୁ ଆମର ସେ ସ୍ଥାନଟି ଲୋପ ହୋଇଯାଇଛି, ପ୍ରଭୁପାଦ ଯେଉଁ ରହିଥିଲେ 16 ଶତାବ୍ଦୀ କାଳ ରହିଥିଲେ ସେ ସ୍ଥାନ, ଜଣେ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ ସାମ୍ବାଦିକ, ତାଙ୍କର ଗୋଟେ ପ୍ରଶ୍ନ ଥିଲା, ଧର୍ମ ସମ୍ବନ୍ଧୀୟ ପ୍ରଶ୍ନ ଥିଲା, ସିଏ ସବୁଆଡ଼େ ଯେତେ ଧାର୍ମିକ ନେତା ସବୁ ଅଛନ୍ତି ସମସ୍ତେ ପଚାରୁଥିଲେ, ଧର୍ମଗୁରୁମାନେ ସବୁ ପଚାରୁଥିଲେ ସେ ପ୍ରଶ୍ନ, କିନ୍ତୁ ସେ ପ୍ରଶ୍ନର ଉତ୍ତର କେହି ଦେଇପାରୁନଥିଲେ, କିନ୍ତୁ ଏଇଠି ଯେତେବେଳେ ଆସିଥିଲେ ପ୍ରଭୁପାଦ ଯେତେବେଳେ ଆସିଥିଲେ ତାଙ୍କର ବହୁତ ଫରେନ୍ ଶିଷ୍ୟ ସବୁ ଆସିଥିଲେ, ତେଣୁ ଯାହା ହେଉ ସେହି ସମୟରେ ଆମର ଜଣେ ଥିଲେ ସତ୍ୟନନ୍ଦନ କଳୁ ବୋଲି, ସେ ବର୍ତ୍ତମାନ ନାହାନ୍ତି, ଅପରପଟ ହେଇଗଲାଣି, ସେ ସମୟ ଗୌରବନ୍ଧୁ ସେନ ମହାରାଜ ତାଙ୍କର ସେ ତାଙ୍କୁ ସାହାଯ୍ୟ କରୁଥିଲେ, ତେଣୁ ତାଙ୍କର ଜରିଆରେ ସେ ଆସିଥିଲେ ପ୍ରଭୁପାଦ ଯେ ପ୍ରଶ୍ନ ପଚାରିବେ ବୋଲି, ପ୍ରଭୁପାଦ ସେ ସମୟରେ ତାଙ୍କର ଯେଉଁ ଶିଷ୍ୟମାନେ ଅଛନ୍ତି ଶିଷ୍ୟମାନଙ୍କ ସହିତ ଗୋଟେ ଆଲୋଚନା କରୁଥିଲେ, ତାଙ୍କର ଆଲୋଚନା ମାନେ ସବୁ ଧର୍ମ ଧର୍ମ ସମ୍ବନ୍ଧୀୟ କଥା, ତେଣୁ ଇଏ ଯେତେବେଳେ ଆସି ପହଞ୍ଚିଲେ ସେତେବେଳେ ପ୍ରଭୁପାଦ ମହାରାଜ ସେ କଥାକୁ ବନ୍ଦ କରି ସାଙ୍ଗେ ସାଙ୍ଗେ କହିଲେ ଆଉ ଚୈତନ୍ୟ ଚରିତ୍ରାମୃତ କମେଇଲେ, ଚୈତନ୍ୟ ଚରିତ୍ରାମୃତ ତେଣୁ ଆମର ସତ୍ୟନନ୍ଦନ ପ୍ରଭୁ କହୁଥିଲେ, ସେ ଚିନ୍ତା କରୁଥିଲେ ବୃଦ୍ଧ ହେଇଗଲେଣି ତ ତାଙ୍କର ମସ୍ତକ ଟିକେ ଚିନ୍ତାଧାର କାମ କରୁନଥିଲେ, ଏଇଭଳି ଭାବରେ ଚିନ୍ତା କରିଦେଲେ, କିନ୍ତୁ ପ୍ରଭୁପାଦ ମହାରାଜ ସେ ପୁସ୍ତକ ମଗେଇ ସେ ଗୋଟେ ଶୋକ ବା ପୟାରକୁ ଆଲୋଚନା କଲେ, ସେ ପୟାର ଯେତେବେଳେ ଆଲୋଚନା କଲେ ସେ ପୟାର ଯେଉଁ ଆଲୋଚନା କରିବା ଦ୍ୱାରା ସେ ଯେଉଁ ସାମ୍ବାଦିକଙ୍କର ଯେଉଁ ପ୍ରଶ୍ନ ଥିଲା ସେ ପ୍ରଶ୍ନର ଉତ୍ତର ସେ ପାଇଗଲେ, ପଚାରିବାକୁ ପଡ଼ିଲା ନାହିଁ, ତେଣୁ ସେ ଯେତେବେଳେ ଆସିଲେ ସାମ୍ବାଦିକ ଜଣଙ୍କ ସତ୍ୟନନ୍ଦନ ପ୍ରଭୁ ସହିତ କହିଲେ କି ଜଣେ ମହାନ ଆତ୍ମା ଭଗବାନଙ୍କର ଅବତାର, ଯେଉଁ ପ୍ରଶ୍ନ ମୁଁ ବହୁତ ଧର୍ମଗୁରୁମାନଙ୍କୁ ପଚାରିଥିଲି କେହି ଉତ୍ତର ଦେଇପାରିନଥିଲେ, କିନ୍ତୁ ଆକୁ ବିନା ପଚାରିକି ମଧ୍ୟ ପ୍ରଶ୍ନ ନ ବୁଝି ନ ପଚାରିକି ମଧ୍ୟ ମୋତେ ସେ ଉତ୍ତର ଦେଇଦେଲେ, ଭଗବାନ ସୂର୍ଯ୍ୟ ଭକ୍ତ କି ଭଗବାନଙ୍କର ଅନ୍ତର୍ଯ୍ୟାମୀ ଗୁଣ ତାଙ୍କ ପାଖରେ ଥାଏ, ସେସବୁ ଜାଣିପାରନ୍ତି, ପ୍ରଭୁପାଦ ମହାରାଜ ଆସିଥିଲେ ସେ ଜାଣିଥିଲେ ଭବିଷ୍ୟତ କ'ଣ ହେବ, ସେ ଭବିଷ୍ୟତବାଣୀ ଦେଇଥିଲେ ଏଇ ଯେଉଁ ଆମର ଓଡ଼ିଶାର ଏଇ ରହିଛି କେନ୍ଦ୍ର, ଏ ସମଗ୍ର ପୃଥିବୀର ଗୋଟେ ଆଦର୍ଶ କେନ୍ଦ୍ର ହେବ, ଏବଂ ସେ ସମୟରେ ଏ ସ୍ଥାନ ବହୁତ ଆମ ସହରରୁ ବହୁତ ଗୋଟେ ନିଛାଟିଆ ଜାଗାରେ ରହିଥିଲା, ଜାଗାଟି ନିଛାଟିଆ ଜାଗା ଥିଲା, କିନ୍ତୁ ସେ ଭବିଷ୍ୟତବାଣୀ ଦେଇଥିଲେ ଏ ସହରର କେନ୍ଦ୍ର ହେବ ଏଇଟା, ଦେଖ ଯାହା ହଉ ବ୍ରହ୍ମା ପ୍ରଶ୍ନ ପଚାରିବାକୁ ପଡ଼ିଲା ନାହିଁ, ଭଗବାନ ଅନ୍ୟ ବ୍ରହ୍ମାଣ୍ଡ ଯେଉଁ ସବୁ ରହିଛି ସେ ବ୍ରହ୍ମାଣ୍ଡର ବ୍ରହ୍ମାଙ୍କର କେନ୍ଦ୍ର କରିଦେବେ, ସ୍ମରଣ କରିଦେଲା ମାନେ ସବୁ ବ୍ରହ୍ମାଣ୍ଡ ଗୋଟି ଗୋଟି କରି ଆସୁଛନ୍ତି, କାହାର ଦଶ ମୁଖ, କାହାର ଶହେ ମୁଖ, କାହାର ହଜାର ମୁଖ, କାହାର ଦଶ ହଜାର ମୁଖ, ଚେତନ ଚେତନାଙ୍କୁ ବର୍ଣ୍ଣନା କରାଯାଇଛି। ତେଣୁ ସେମାନେ ଭଗବାନଙ୍କୁ ପ୍ରଣାମ କରି ତାଙ୍କ ସହିତ କିଛି ଆଲୋଚନା କରି ସେମାନେ ସବୁ ଯାଉଛନ୍ତି। ସେମାନେ ଏ ଆମର ଚତୁର୍ମୁଖୀ ବ୍ରହ୍ମାଙ୍କୁ ଦେଖିପାରୁନାହାନ୍ତି, କିନ୍ତୁ ଆମେ ଚତୁର୍ମୁଖୀ ବ୍ରହ୍ମା ତାଙ୍କୁ ସବୁ ଦେଖୁଛନ୍ତି। ଚେତନ ଚେତନା ମଧ୍ୟ ବର୍ଣ୍ଣନା କରାଯାଇଛି, ଗୋଟେ ହାତୀ ପାଖରେ ଗୋଟେ ମଶା ରହିଲେ ଯେଭଳି ଭାବରେ ସେଇଭଳି ଭାବରେ ତାଙ୍କର ଅବସ୍ଥା। ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇ ଯେଉଁ ବ୍ରହ୍ମାଣ୍ଡ ସବୁ ରହିଛି ଏକାଂଶ ସ୍ଥିତ ଜାଗ ଏ ଚାରି ଭାବରୁ ଭାବେ କେବଳ ଏଇ ପୃଥିବୀ ଏଇ ଭୌତିକ ଜଗତ ନୁହଁ, ବୈଜ୍ଞାନିକ ମତରେ ଯଦି ଆମେ ଦେଖିବା ସେମାନଙ୍କ ମତରେ ପୃଥିବୀ ଛଡ଼ା ଅନ୍ୟ କୌଣସି ଜୀବ ନାହିଁ। ସେମାନେ କହୁଥିଲେ 1969 ପଠାଇଥିଲେ ଚନ୍ଦ୍ରକୁ ଯାନ ପଠାଇଥିଲେ ଏବଂ ସେଠି ଜୀବନ ନାହିଁ ବୋଲି ସେ କହିଥିଲେ। ବର୍ତ୍ତମାନ ମଙ୍ଗଳ ଗ୍ରହକୁ ଚେଷ୍ଟା କରୁଛନ୍ତି ଜାଣିବା ପାଇଁ କ'ଣ ସେଠି ଅଛି, କିନ୍ତୁ ଆପଣ ନ ଯାଇକି ମଧ୍ୟ ଏଇଠି ରହିକି ଜାଣିପାରିବେ କେଉଁଠି କ'ଣ ଅଛି। ପ୍ରକୃତରେ ସେମାନେ ଚନ୍ଦ୍ର ଗ୍ରହକୁ ଯାଇ ଚନ୍ଦ୍ରକୁ ଯାଇନଥିଲେ ସେମାନେ, ବର୍ତ୍ତମାନ ବୈଜ୍ଞାନିକମାନେ ସେଟା କହୁଛନ୍ତି ସେମାନେ ପ୍ରକୃତ ଯାଇନଥିଲେ, ସେମାନେ ଚିଟିଂ କରିଥିଲେ। ଏ ବଦ୍ଧ ଜୀବର ଏଇ ଚାରୋଟି ଯେଉଁ ଦୋଷ ରହିଛି ଭ୍ରମ ପ୍ରମାଦ ବିପ୍ରଳିପ୍ସା କରୋନା ପାଠବ, ଏ ବିପ୍ରଳିପ୍ସା କରି ଠକିବା ମନବୃତ୍ତି ବୈଜ୍ଞାନିକମାନେ ମଧ୍ୟ ଠକି ଦେଇଥିଲେ। ପ୍ରକୃତରେ ସେମାନେ ଯାଇନାହାନ୍ତି, ଆମେରିକା ଗୋଟେ ସ୍ଥାନ ରହିଛି ଯେଉଁଠି ସେମାନେ କହୁଛନ୍ତି ଚନ୍ଦ୍ରରୁ ଯେଉଁ ଆଣିଥିଲେ ସବୁ ଧୂଳି ପଥର ଯାହା ତାଲି ସବୁ ଆଣିଥିଲେ ସବୁ ଅଛି ବୋଲି, କିନ୍ତୁ ସେଇଟା ଚନ୍ଦ୍ର ଲୋକର ନୁହଁ, ସେ ଗୋଟେ ମରୁଭୂମିରୁ ଆଣିଛନ୍ତି ସେଇଟାକୁ ବୈଜ୍ଞାନିକମାନେ ବହି ବାହାର କରିଛନ୍ତି ସେଇଟା ଆପଣମାନେ ଜାଣିବେ। ତେଣୁ ଇଏ ଯେଉଁ ରହିଛି ଭୌତିକ ଜଗତ ଖାଲି ପୃଥିବୀ ନୁହଁ, ଏ 14 ଭୁବନ ରହିଛି, ପୃଥିବୀ ହେଉଛି ମଝିରେ ରହିଛି, ଆର ଉପରେ 6 ଲୋକ ରହିଛି। ଆପଣ ଯେଉଁମାନେ ଗାୟତ୍ରୀ କରୁଛନ୍ତି ସେମାନେ ଜାଣିଛନ୍ତି ସେଇଟା, ଯେଉଁ ଭୂଲୋକ ତା ଭୂବ ଲୋକ ସ୍ୱର୍ଗ ଲୋକ ମହତ ଲୋକ ଜନ ଲୋକ ତପ ଲୋକ ଅନ୍ତିମ ଲୋକ ହେଉଛି ସତ୍ୟ ଲୋକ ଯେଉଁଠି ବ୍ରହ୍ମା ରହୁଛନ୍ତି। ସେହିଭଳି ଭାବରେ ଆ ତଳେ ମଧ୍ୟ ରହିଛି 7 ଲୋକ, ଅତଳ ବିତଳ ସୁତଳ ତଳାତଳ ମହିତଳ ରସାତଳ ଏବଂ ପାତାଳ। ଏଇ 14 ଯେଉଁ ରହିଛି ଇଏ 14 କି ଏକାଂଶ ନୁହଁ ଏକାଂ ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି। ଆଉ କହିଲେ ସେ କଥା ଆମର ଏଇ ଯେଉଁ ବିଶ୍ୱବ୍ରହ୍ମାଣ୍ଡ ରହିଛି ହେଉଛି 400 ମାଇଲ, ସେଥିପାଇଁ ଏଇ ଯେଉଁ ସବୁଠୁ ଛୋଟ ବିଶ୍ୱବ୍ରହ୍ମାଣ୍ଡ ଛୋଟିଆଟେ, ସେଥିପାଇଁ ଆମର ବ୍ରହ୍ମା ଯିଏ ରହିଛନ୍ତି 4 ରହିଛନ୍ତି, ବେଶୀ ଜ୍ଞାନ ଦରକାର ନାହିଁ, 4 ହେଇଯିବ, 4 ମସ୍ତକରେ ସେ ମ୍ୟାନେଜ୍ କରିଦେବେ। ଆହୁରି ବିରାଟ ବିରାଟ ବ୍ରହ୍ମାଣ୍ଡ ରହିଛି ଯେଉଁଠି ଅଧିକ ମସ୍ତକବାଲା ବ୍ରହ୍ମା ଦରକାର ହେଉଛି, ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ତା ହିସାବ ନାହିଁ। କିନ୍ତୁ ସମସ୍ତ ବିଶ୍ୱବ୍ରହ୍ମାଣ୍ଡ ଏକାଂଶନ ସ୍ଥିତ ଜାଗା ମାନେ 4 ଭାବରେ ଭାଗେ, ଆର ଅର୍ଥ ଆର 3 ହେଉଛି ଚିତ୍ ଜଗତ। ଯେଉଁଭଳି ଭାବରେ ଆମର ଭୁବନେଶ୍ୱର ସହରରେ କେତେ ଲୋକ ସଂଖ୍ୟା ହେଲେଣି, କିନ୍ତୁ ତାଙ୍କ ତୁଳନାରେ ଯେଉଁ ଆମର ଜେଲ୍ ରହିଛି ଝାରପଡ଼ା ଜେଲ୍ ରହିଛି ତା'ପରେ ସେଠି କେତେଜଣ ଲୋକ ରହିଛନ୍ତି, ଜେଲ୍ରେ କେତେଜଣ ରହିଛନ୍ତି କହିଲେ ଖୁବ କମ୍। ସେହିଭଳି ଭାବରେ ସମସ୍ତ ମୁକ୍ତ ଜୀବମାନଙ୍କ ତୁଳନାରେ ଏ ବଦ୍ଧ ଜୀବମାନେ ବହୁତ କମ୍, ଚିତ୍ତବୃତ୍ତି ଯେଉଁମାନେ ଅଛନ୍ତି ସେମାନେ ସବୁ ମୁକ୍ତ ଜୀବ। ମୁକ୍ତ ଜୀବ କହିଲେ ସେମାନେ ଭଗବାନଙ୍କୁ ସବୁ ସମୟରେ ଭଗବାନଙ୍କ ସେବାରେ ବ୍ରତ ରହିଛନ୍ତି। ବେଦ ପୁଣ ବୋଲେ ଜଗତ ମୁକ୍ତ ମହାଜନ, ବେଦ ପୁଣ ବୋଲେ ଜଗତ ମୁକ୍ତ ମହାଜନ, ପର ବ୍ୟୋମେ କରେ ସଦା ମହାତ୍ମା। ଆମେ ହେଉଛେ ବଦ୍ଧ ଜୀବ, ସେମାନେ ହେଉଛନ୍ତି ମୁକ୍ତ ଜୀବ ମହାତ୍ମା। ସେମାନେ ସେମାନେ ସବୁ ସମୟରେ ଭଗବାନଙ୍କର ସେବାରେ ବ୍ରତ ରହିଛନ୍ତି, କିନ୍ତୁ ଆମେ ବଦ୍ଧ ଜୀବ, ଆମେ ଭଗବାନଙ୍କୁ ଜାଣିପାରୁନାହେଁ। କିନ୍ତୁ ଏ ଭୌତିକ ଜଗତରେ ଏଇ 10 ଅଧ୍ୟାୟର ଅର୍ଥ ଯେଉଁମାନେ ପାଠ କରିବେ ସେମାନେ ଭଗବାନ ମଧ୍ୟ ସେଭଳି ଭାବରେ ସବୁ ସମୟରେ ଜାଣିପାରିବେ, ସବୁ ସମୟରେ ଚିନ୍ତନ କରିପାରିବେ। ଯେଉଁଠି ଆମେ ଦେଖିବା ସବୁଠି ଭଗବାନ ଅଛନ୍ତି। ଅଣ୍ଡାନ୍ତରସ୍ଥ ପରମାଣୁ ଚୟାନ୍ତରସ୍ଥମ ଗୋବିନ୍ଦ ମହାବିପୁରୁଷମ ତମାମ ଭଜାମି। ସବୁଠାରେ ଭଗବାନ ରହିଛନ୍ତି। ଭୂମି ଆପୋ ନଡ଼ୋ ବାୟୁ ଖଂ ମନ ବୁଦ୍ଧି ଦେବତା ଅହଙ୍କାର ଇତ୍ୟାଦି ଆମେ ଭିନ୍ନ ପ୍ରକୃତିର ସଦା ଭୌତିକ ଜଗତ ଆମେ ଯଦି ଦେଖିବା ଆଠଟି ତତ୍ତ୍ୱ ରହିଛି। ଭୂମି ଜଳ ଅଗ୍ନି ବାୟୁ ଏବଂ ଆକାଶ ଏ ପାଞ୍ଚଟି ମହାଭୂତ ବୋଲି କୁହାଯାଉଛି। ଆଉ ତିନୋଟି ସୂକ୍ଷ୍ମ ବସ୍ତୁ ରହିଛି ମନ ବୁଦ୍ଧି ଏବଂ ଅହଙ୍କାର। ଯେଉଁ ତିନୋଟି ସୂକ୍ଷ୍ମ ତତ୍ତ୍ୱରେ ଆମର ସୂକ୍ଷ୍ମ ଶରୀର ରହିଛି, ଆମର ସ୍ଥୂଳ ଶରୀର ଏଇ ପାଞ୍ଚଟି ତତ୍ତ୍ୱରେ ପାଞ୍ଚ ତତ୍ତ୍ୱରେ ତିଆରି ହୋଇଛି। ସୂକ୍ଷ୍ମ ଶରୀର ତିନୋଟି ତତ୍ତ୍ୱରେ ସୃଷ୍ଟି ହୋଇଛି। ତେଣୁ ଏଇ ଭୌତିକ ଜଗତରେ ଏଇ ଆଠଟି ତତ୍ତ୍ୱ ରହିଛି। ଆକୁ କ'ଣ ବିସ୍ତାର କରାଯାଇପାରେ, ଚବିଶଟି ତତ୍ତ୍ୱ କରାଯାଇପାରେ, କିନ୍ତୁ ମୂଳତଃ ହେଉଛି ଆଠଟି ତତ୍ତ୍ୱ। କିନ୍ତୁ ଏସବୁ କ'ଣ ହେଉଛି ଭଗବାନ ଶକ୍ତି ଭିନ୍ନ ପ୍ରକୃତିର ସଦା ଭଗବାନଙ୍କର ନିମ୍ନତର ଶକ୍ତି। ଇଏ ଭୂମି ହେଉଛି ଭଗବାନଙ୍କର ଶକ୍ତି। ତେଣୁ ଯଦି ଜଣେ ଭୂମି ଯେତେବେଳେ ଦେଖିବ ଯଦି ଚିନ୍ତା କରିବ ଯେ ଭଗବାନଙ୍କ ଶକ୍ତି, ତାହେଲେ ସେ ଭଗବତ ଚେତନଶୀଳ ହୋଇପାରିବ, ବଦ୍ଧ ଜୀବରୁ ଜଣେ ମୁକ୍ତ ଜୀବ ହୋଇଯାଇପାରିବ। ଭଗବତ ସପ୍ତମ ଦେବ ଭଗବାନ ଚେତା କହୁଛନ୍ତି। ଆମେ ସମସ୍ତେ ଜଳ ପାନ କରୁଛେ, କିନ୍ତୁ ଜଣେ ଯଦି ଏହିଭଳି ଭାବରେ ଜଳ ପାନ କରିବେ, ଏହି ଜଳ ହେଉଛି ଭଗବାନଙ୍କ ଶକ୍ତି। ରସ ମତ୍ସ ପହଞ୍ଚେଇ ଯଦି ଜଳପାନ କରୁଛେ, ଜଳ ଯେଉଁ ରସ ଭଗବାନ କୋଷକୁ ସେଇଠି ରହିଛି। ରସ ମତ୍ସ ପହଞ୍ଚେଇ ପ୍ରଭାସ୍ମୀ ଶଶି ସୂର୍ଯ୍ୟ ହଉ, ରାତିରେ ଆମେ ଚନ୍ଦ୍ର ଦେଖୁଛେ, ଦିନବେଳା ସୂର୍ଯ୍ୟ ଦେଖୁଛେ, ତାଙ୍କ ଯେଉଁ ଆଲୋକ ଯେତେବେଳେ ଦେଖିବା, ଯେଉଁ ଚିନ୍ତା କରିବା ଭଗବାନ କୋଷକୁ ମୁଁ ଏଇ ପ୍ରଭାରେ ରହିଛି, ମୁଁ ଏଇ ରଶ୍ମିରେ ରହିଛି, ତାହେଲେ ଆମ ଭଗବତ ଚେତନଶୀଳ ହେଇଯିବେ। ପ୍ରଭାସ୍ମୀ ଶଶି ସୂର୍ଯ୍ୟ ହଉ, ପ୍ରଣବ ସର୍ବବେଦେଷୁ ସମସ୍ତ ବେଦରେ ସବୁ ଓଙ୍କା ପ୍ରଣବ ପ୍ରଣବ ସର୍ବବେଦେଷୁ ଶବ୍ଦ କେ ଆକାଶରେ ସେ ହେଉଛନ୍ତି ଶବ୍ଦ। ଶବ୍ଦ ମାଧ୍ୟମରେ ଭଗବାନ ଶବ୍ଦ ହେଉଛି ଭଗବାନଙ୍କ ଗୋଟେ ଶକ୍ତି। ଏଇ ପାଞ୍ଚଟି ତତ୍ତ୍ୱ ରହିଛି, ପାଞ୍ଚଟି ତତ୍ତ୍ୱରେ ପାଞ୍ଚଟି ତନ୍ମାତ୍ର ରହିଛନ୍ତି। ଶବ୍ଦରେ ଆକାଶ ଆଉ ସବୁ ସୂକ୍ଷ୍ମ ତତ୍ତ୍ୱ, ତେଣୁ ସେଠି ଭଗବାନ ଶବ୍ଦ ରୂପରେ ରହିଛନ୍ତି। ଏ ତନ୍ମାତ୍ର ଶବ୍ଦ ରୂପରେ ରହିଛନ୍ତି। ତାପରେ ବାୟୁ ବାୟୁ ଭୂମି ଜଳ ଅଗ୍ନି ବାୟୁ ଆକାଶ, ଆକାଶରେ ଭଗବାନ ହେଉଛନ୍ତି ଶବ୍ଦ। ତାପରେ ବାୟୁରେ ଭଗବାନ ହେଉଛନ୍ତି ଶବ୍ଦ ଏବଂ ସ୍ପର୍ଶ, ଏଇ ଦୁଇ ରୂପରେ ଭଗବାନ ରହିଛନ୍ତି। ଅଗ୍ନିରେ ଶବ୍ଦ ସ୍ପର୍ଶ ଏବଂ ରୂପ ଏଇ ତିନି ଭାବରେ ରହିଛନ୍ତି ଭଗବାନ। ଜଳରେ ଭଗବାନ ଚାରୋଟି ତତ୍ତ୍ୱ ରହିଛନ୍ତି ଭଗବାନଙ୍କର, କ'ଣ କ'ଣ ନା ଶବ୍ଦ ସ୍ପର୍ଶ ରୂପ ରସ, ଏବଂ ଭୂମିରେ ପାଞ୍ଚଟି ତତ୍ତ୍ୱ ରହିଛନ୍ତି ଶବ୍ଦ ସ୍ପର୍ଶ ରୂପ ରସ ଏବଂ ଗନ୍ଧ। ତେଣୁ ଇଏ ଯେଉଁ ଭୌତିକ ଜଗତରେ ଆମେ ଯାହା ଦେଖିବା ସବୁକିଛି ଭଗବାନଙ୍କ ଶକ୍ତି। ଭଗବାନଙ୍କ ବିଭୂତି ବିଷୟରେ ଭଗବାନ ବର୍ଣ୍ଣନା କଲେ ଏହା ପୂର୍ବରୁ, ଏବଂ ଭାଗବତ ଏକାଦଶ ଷଷ୍ଠ ଷୋଡ଼ଶ ଅଧ୍ୟାୟ ମଧ୍ୟ ତାଙ୍କର ଆଉ କିଛି ବିଭୂତି ବିଷୟରେ କହିବେ। ଉଦ୍ଧବକୁ କହି ଉଦ୍ଧବ ଗୀତା, ଇଏ ଅର୍ଜୁନକୁ ଗୀତା ଦେଉଛନ୍ତି, ଅର୍ଜୁନକୁ ସେତିକି ଜ୍ଞାନ ଦେଇଛନ୍ତି ଯାହାଦ୍ୱାରା କି ସେ ଯୁଦ୍ଧ କରିବେ। ଅର୍ଜୁନକୁ ବେଶୀ ଜ୍ଞାନ ଦେଇନାହାନ୍ତି, ସେତିକି ଜ୍ଞାନ ଭାଗବତ ତୃତୀୟ ସ୍ତମ୍ଭ ଚତୁର୍ଥ ଅଧ୍ୟାୟ ବତିଶ ଶ୍ଳୋକରେ ଏହି ଶ୍ଳୋକଟି ଅଛନ୍ତି, ଯେଉଁଠି ପ୍ରଭୁପାଦ ମହାରାଜ ଭାଗବତ କହିଥିଲେ କଥା ଯେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ତିନି ଚାରି ବତିଶ ଶ୍ଳୋକରେ କଥା କହିଛି ପ୍ରଭୁପାଦ ମହାରାଜ କହିଛନ୍ତି ଯେ ଭଗବତ ଗୀତାରେ ଯେଉଁ ଜ୍ଞାନ ଭଗବାନ ଦେଲେ କାହିଁକି ଦେଲେ ନା, ଅର୍ଜୁନ କହିଲେ ମୁଁ ଯୁଦ୍ଧ କରିବି ନାହିଁ, ତେଣୁ ବର୍ତ୍ତମାନ ଭଗବାନ ଜ୍ଞାନ ଦେଉଛନ୍ତି। ତେଣୁ ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଜ୍ଞାନ ଦେଇସାରିବେ, ଅନ୍ତିମେ ପଚାରିବେ ଅର୍ଜୁନ ମୁଁ ତୁମକୁ ସବୁ ଜ୍ଞାନ ଦେଇଛି, ତିନି ପ୍ରକାର ଜ୍ଞାନ ରହିଛି ଭଗବତ ଗୀତାରେ। ତେଣୁ ଯେଉଁ ତିନି ପ୍ରକାର ଜ୍ଞାନ ରହିଛି, ଗୋଟେ ହେଉଛି ବୁଦ୍ଧ ଜ୍ଞାନ, ବୁଦ୍ଧତର ଜ୍ଞାନ ଏବଂ ବୁଦ୍ଧତମ ଜ୍ଞାନ, ତିନି ପ୍ରକାର ଜ୍ଞାନ ରହିଛି। ଏବଂ ଅନ୍ତିମରେ କହିବେ ଅର୍ଜୁନ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ବର୍ତ୍ତମାନ ତୁମେ ଯୁଦ୍ଧ କରିବ ନା ନାହିଁ? ଭଗବାନ କହିଲେ ତୁମେ ଯୁଦ୍ଧ କର ବୋଲି ଭଗବାନ କହିଲେ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ସେତେବେଳେ ଆମେ କହିବା ପ୍ରଭୁ କରିସିଏ ବଚନ ତବ, ଆପଣ ଯାହା କହିବେ ଆମେ ତାହା କହିବୁ, କରିସିଏ ବଚନ ତବ। ତା ପୂର୍ବରୁ ଅର୍ଜୁନ କହୁଥିଲେ ନ କରିସିଏ ମୁଁ କରିବି ନାହିଁ, ଭଗବାନ କହୁଛନ୍ତି ଯୁଦ୍ଧ କର, ତସ୍ମା ଯଥେଷ୍ଟ କହୁଥିଲେ ଯୁଦ୍ଧା ଯୁଦ୍ଧନିଷ୍ଠା, ପ୍ରଭୁ ମୁଁ ଯୁଦ୍ଧ କରିବି ନାହିଁ। ତେଣୁ ଏଇ ଯେଉଁ ଜ୍ଞାନ ଦେଇଛନ୍ତି ଭଗବତ ଗୀତାରେ, ପ୍ରଭୁପାଦ ମହାରାଜ କହିଛନ୍ତି ଏଇ ଶ୍ଳୋକରେ, ଅନ୍ଡାଉଟେଡ଼ଲି ଭଗବତ ଗୀତା ୱାଜ୍ ସ୍ପୋକନ୍ ବାଇ ଦ ଲର୍ଡ଼ ଅନ୍ ଦ ବ୍ୟାଟଲ୍ ଫିଲ୍ଡ ଅଫ୍ କୁରୁକ୍ଷେତ୍ର ଜଷ୍ଟ ଟୁ ଏନକରେଜ୍ ଅର୍ଜୁନ ଟୁ ଫାଇଟ୍। ନିଶ୍ଚିନ୍ତ ଭାବରେ କୁରୁକ୍ଷେତ୍ର ଯୁଦ୍ଧରେ ଭଗବାନ ଏଇ ଜ୍ଞାନ ଦେଇଥିଲେ, ଆର ଉଦ୍ଦେଶ୍ୟ ଥିଲା ଅର୍ଜୁନ କେମିତି ଯୁଦ୍ଧ କରିବେ, ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ। ତେଣୁ କେମିତି ଯୁଦ୍ଧ କରେ ସେଥିପାଇଁ ସେତିକି ଯେତିକି ସମୟ ମାନେ ଯୁଦ୍ଧ ପରିସ୍ଥିତି ମନ୍ଦିରରେ କଥା କୁହାଯାଉନି, ଭଗବତ ଗୀତା ଘଣ୍ଟାଟି କାଳ କହିବେ, ଦୁଇପଟେ ଶଙ୍କନାଦ ହେଇଯାଇଛି, କେତେବେଳେ କିଏ ଯୁଦ୍ଧ ଆରମ୍ଭ କରିଦେବେ, ଗୋଟେ କ'ଣ ଉଦ୍ବେଗକର ପରିସ୍ଥିତି ରହିଛି। ସେହି ସମୟରେ ଭଗବାନ ଦେଇଛନ୍ତି ଜ୍ଞାନ, ତେଣୁ ସେତିକି ଜ୍ଞାନ ଦେଇଛନ୍ତି ଯାହାଦ୍ୱାରା କି ସେ ଯୁଦ୍ଧ କରିବେ। ପଦ୍ମାର ସେ ଶ୍ଳୋକ ଭାଷ୍ୟ ସେଟା କହୁଛନ୍ତି, ଅନ୍ଡାଉଟେଡ଼ଲି ଭଗବତ ଗୀତା ୱାଜ୍ ସ୍ପୋକନ୍ ବାଇ ଦ ଲର୍ଡ଼ ଅନ୍ ଦ ବ୍ୟାଟଲ୍ ଫିଲ୍ଡ ଅଫ୍ କୁରୁକ୍ଷେତ୍ର ଜଷ୍ଟ ଟୁ ଏନକରେଜ୍ ଅର୍ଜୁନ ଟୁ ଫାଇଟ୍। କେବଳ ଅର୍ଜୁନ ଯୁଦ୍ଧ କରିବେ ସେଇଥିପାଇଁ ସେଠି ଜ୍ଞାନ ଦେଇଥିଲେ, କିନ୍ତୁ ବଟ୍ ଅର୍ଜୁନ ଟୁ ଫାଇଟ୍ ଆଣ୍ଡ ହିୟର୍ ଟୁ କମ୍ପ୍ଲିଟ୍ ଦ ଟ୍ରାନ୍ସଲେଟ୍ ନଲେଜ୍ ଅଫ୍ ଭଗବତ ଗୀତା ଦ ଲର୍ଡ ଇନ୍ସ୍ଟ୍ରକ୍ଟେଡ୍ ଉଦ୍ଧବ। ଭଗବାନ ଯେଉଁ ଆସନ୍ତି ଧର୍ମ ସ୍ଥାପନ କରନ୍ତି, ଏ ଧର୍ମର ଯେଉଁ ଗୃଢ ରହସ୍ୟ ସବୁ ରହିଛି ସେସବୁ ପ୍ରଦାନ କରିନଥିଲେ ଅର୍ଜୁନଙ୍କୁ, ତେଣୁ ସେସବୁ ପ୍ରଦାନ କରିବା ପାଇଁ ଭଗବାନ ଉଦ୍ଧବକୁ ଦେଲେ ସେ ଜ୍ଞାନ ଇନ୍ସ୍ଟ୍ରକ୍ଟେଡ୍ ଉଦ୍ଧବ। ଦି ଲର୍ଡ ୱାଣ୍ଟେଡ୍ ଉଦ୍ଧବ ଟୁ ଫୁଲଫିଲ୍ ହିଜ୍ ମିଶନ୍ ଆଣ୍ଡ ଡିସେମିନେଟ୍ ନଲେଜ୍ ହୁଇଚ୍ ହି ହାଡ୍ ନଟ୍ ସ୍ପୋକନ୍ ଇଭିନ୍ ଇନ୍ ଭଗବତ ଗୀତା। ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଇନାହାନ୍ତି ସେ ଜ୍ଞାନକୁ ଉଦ୍ଧବକୁ ଦେଇଛନ୍ତି ଭାଗବତରେ। ତେଣୁ ଏଇ ଏଇ ଯେଉଁ ଦଶମ ଅଧ୍ୟାୟରେ ଯେଉଁ ବିଭୂତି ଯୋଗ ବିଷୟରେ ଭଗବାନ ବର୍ଣ୍ଣନା କରିଛନ୍ତି ଅର୍ଜୁନଙ୍କୁ, ଏକାଦଶ ସ୍କନ୍ଧରେ ଷୋଡ଼ଶ ଅଧ୍ୟାୟରେ ଆହୁରି ଅଧିକ ବିଭୂତି କଥା କହିବେ, ଉଦ୍ଧବକୁ କହିବେ, ସେଠି ମଧ୍ୟ ସେ କଥା କହିବେ, ଏଠି ଯାହା ଏ ଶ୍ଳୋକରେ କହିଲେ ସେଠି ମଧ୍ୟ ସେୟା କହିବେ। କାରଣ ଭଗବାନଙ୍କ ବିଭୂତି ଶେଷ ହେବ ନାହିଁ, ଯେତେ ଭଗବାନଙ୍କ ବିଭୂତି ପ୍ରଭୁପାଦ ମହାରାଜ ଭଗବାନ ବିଭୂତି ସେହି ହିସାବରେ ଯଦି ଆମେ ଦେଖିବା ଏହିଭଳି ଭାବରେ ଅନେକ ବିଭୂତି ରହିଛନ୍ତି, ଶେଷ ହେବ ନାହିଁ ଭଗବାନଙ୍କ ବିଭୂତି। ତେଣୁ ଏ ଯେଉଁ ଏକାନ୍ତର ସ୍ଥିତ ଜାଗା ପାଇବାର ଉଦ୍ଦେଶ୍ୟ ହେଉଛି ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଯେଉଁ ରହିଛି ଇଏ ହେଉଛି ସମଗ୍ର ସୃଷ୍ଟିର ଚାରିଭାଗକୁ ଭାଗେ। ତେଣୁ ଆଜି ତିନିମୁଁ ହେଉଛି ଚିତ୍ ଜଗତ। ଚିତ୍ ଜଗତରେ ତିନିମୁଁ ସ୍ଥାନ ରହିଛି। ଆକୁ ଆମେ ଭୌତିକ ଚିନ୍ତାରେ ଆମେ ଭୌତିକ ହିସାବରେ ଚିନ୍ତା କରିପାରିବା ନାହିଁ କି ଏକ ଯୁକ୍ତ ଏକ ସମାନ ଦୁଇ, କିନ୍ତୁ ସେଠି ଏକ ଯୁକ୍ତ ଏକ ସମାନ ଏକ। ପୂର୍ଣ୍ଣ ପୂର୍ଣ୍ଣ ବିଷୟରେ ଅଧ୍ୟ ଜ୍ଞାନ ବିଷୟରେ ଆମେ ଆମର ସୀମିତ ଶକ୍ତି ମାଧ୍ୟମରେ ବୁଝିପାରିବା ନାହିଁ। ଏ ଅଧ୍ୟ ଜ୍ଞାନ ତତ୍ତ୍ୱ ତେଣୁ ଆହାର ତିନିମୁଣ ସେ ହେଉଛି ଚିତ୍ ଜଗତ ରହିଛି। ତେଣୁ ଏ ଭଗବତ ଗୀତାରେ ଅନେକ ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି, ପ୍ରଦାନ କରିଛନ୍ତି। ତେଣୁ ଆମେ ଦଶମ ଅଧ୍ୟାୟରେ ଭଗବତ ଗୀତାର ମହାତ୍ମା ତ ରହିଛି, ସବୁ ଅଧ୍ୟାୟରେ ଗୋଟେ ଗୋଟେ ମହାତ୍ମା ରହିଛି, ସେ ଗୀତାର ମହାତ୍ମା ତ ରହିଛି, କିନ୍ତୁ ଆମେ କହିବା କେତେ ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି। ଏଠି କହିଲେ ଏକାଶନ ସ୍ଥିତ ଜାଗା ଅନେକ ଜ୍ଞାନ ଭଗବାନ ଦେଲେ, ଦଶମ ଅଧ୍ୟାୟ ଦେଇଛନ୍ତି, ଏ ପୂର୍ବରୁ ଦେଇଛନ୍ତି, ଏ ପରେ ମୋତେ ଦେବେ, ଅନେକ ପ୍ରକାର ଜ୍ଞାନ ଦେଇଛନ୍ତି ଭଗବାନ। ଆମେ ସଂକ୍ଷେପରେ କିଛି ଜ୍ଞାନ ବିଷୟରେ ଆଲୋଚନା କରିବା। ଆମେ ଯେଉଁ ପାଠ ପଢ଼ୁଛେ ସ୍କୁଲ କଲେଜ ମାନଙ୍କରେ ଶିଶୁ ଜ୍ଞାନ ମଧ୍ୟ ଏଠି ରହିଛି। ଆମେ ସ୍କୁଲ ଆମେ ପଢ଼ୁଛେ, ଇତିହାସ ପଢ଼ୁଛେ, ଭଗବତ ଗୀତାରେ ମଧ୍ୟ ଇତିହାସ ଭଗବାନ ଦେଇଛନ୍ତି, କହିଛନ୍ତି ଚତୁର୍ଥ ଅଧ୍ୟାୟରେ। ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ଇତିହାସ, ଏ ଭଗବତ ଗୀତାର ଇତିହାସ ରହିଛି। ଭଗବତ ଗୀତା 5000 ବର୍ଷ ତଳେ ଭଗବାନ କହିଥିଲେ ତା ନୁହଁ, ଏ ଗୀତାର ଇତିହାସ ହେଉଛି ଭଗବାନ ବହୁତ ବର୍ଷ ତଳେ ପ୍ରଭୁପାଦ ମହାରାଜଙ୍କର ଭାବାର୍ଥରେ ଦେଖିବେ ଆପଣ ଲେଖା ହେଇଛି 12,40,000,000 ବର୍ଷ ପୂର୍ବେ ବାର କୋଟି ଚାରି ଲକ୍ଷ ବର୍ଷ ପୂର୍ବେ ଭଗବାନ ଦେଇଥିଲେ ଜ୍ଞାନ, ଭଗବତ ଗୀତାର ଜ୍ଞାନ। ସୂର୍ଯ୍ୟ ଦେବତା ବିବସ୍ୱାଙ୍କୁ ଦେଇଥିଲେ, ଇମାନ ବିବସ୍ୱତ ଯୋଗଂ କର୍ତ୍ତବାନ ଆମ ଅବ୍ୟୟ। ତେଣୁ ଯେଉଁ ଇତିହାସ ଆମର ଇତିହାସ ହେଉଛି ଏଇଟା ବୈଦିକ ଇତିହାସ ଏସବୁ ରହିଛି। ଭଗବତ ଗୀତା ସବୁ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ଅନ୍ୟ ଶାସ୍ତ୍ରମାନଙ୍କ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଇତିହାସ ବିଷୟରେ ଭଗବାନ ଏଇ ଜ୍ଞାନକୁ ଦେଇଛନ୍ତି ଚତୁର୍ଥ ଅଧ୍ୟାୟ 1 ଶ୍ଳୋକରେ। ସେହିଭଳି ଭାବରେ ଆମର ଯେଉଁ ଭୂଗୋଳ ରହିଛି, ଭୂଗୋଳ ପୃଥିବୀଟା ହେଉଛି ଗୋଲ, ଭୂଗୋଳରୁ ଜଣାପଡ଼ୁଛି। ତେଣୁ ଭୂଗୋଳ ବିଷୟରେ ଆମେ ବହୁତ ପାଠ ପଢ଼ୁଛେ, ଜିଓଗ୍ରାଫି ବହୁତ ପାଠ ପଢ଼ୁଛେ, କିନ୍ତୁ ଆମେ ଯେଉଁ ଜିଓଗ୍ରାଫି ପଢ଼ୁଛେ ଏ ପୃଥିବୀ ପୃଷ୍ଠର ଜିଓଗ୍ରାଫି ପଢ଼ୁଛେ, ଅନ୍ୟ ସ୍ଥାନ ବିଷୟରେ ଆମର ଧାରଣା ନାହିଁ। ଭାଗବତ 5ମ ସ୍କନ୍ଧରେ ସ୍ଥାନ ଭୂଗୋଳ ବିଷୟରେ କୁହାଯାଇଛି ଭାଗବତରେ, ଭଗବତ ଗୀତାରେ ସଂକ୍ଷେପରେ ଭଗବାନ କହିଛନ୍ତି ରୁଦ୍ରା ବିଦ୍ୟାବ ସବୋଦେଶ ସାଧ୍ୟା ବିଶ୍ୱାସ ଋତସ୍ମ ବାସ ଗନ୍ଧର୍ଭ ଦକ୍ଷ ଶିବଶୁଦ୍ଧ ସଂଘା ବିକ୍ଷାନ୍ତ ସର୍ବେ। ଏକାଶ ସ୍କନ୍ଧରେ ପରେ ଯେଉଁ ଅଧ୍ୟାୟ ରହିବ, ଏ ଯେଉଁ 10ମ ଅଧ୍ୟାୟ ଯାହା ସବୁ କହିଲେ ତାକୁ ଦେଖେଇବେ, ସେଇଟା ତାକୁ ଥିଓରିଟିକାଲି କହିବେ ନାହିଁ, ପ୍ରାକ୍ଟିକାଲି ଦେଖେଇବେ, ସେଇଟା ବିଶ୍ୱରୂପ ଦର୍ଶନ ଦେଖେଇବେ। ଯାହା ସବୁ କହିଲେ ବିଭୂତି 10ମ ଅଧ୍ୟାୟରେ 11ମ ଅଧ୍ୟାୟରେ ସେସବୁ ଦେଖେଇବେ, ଅର୍ଜୁନ ଦେଖିବେ, ଅର୍ଜୁନଙ୍କ ଦ୍ୱାରା ସମସ୍ତ ଯେତେ ମୁକ୍ତ ପୁରୁଷ ଅଛନ୍ତି ସେମାନେ ସବୁ ଦେଖିବେ, ଦର୍ଶନ କରିବେ। ଭଗବାନଙ୍କର ଯେଉଁ ରହିଛି ବିଶ୍ୱରୂପ, ଯେତେ ଯେଉଁମାନେ ଅତ୍ୟନ୍ତ ଉନ୍ନତ ଜୀବ, ଅତ୍ୟନ୍ତ ଉନ୍ନତ ଭକ୍ତ ସେମାନେ ସବୁ ଦେଖିପାରିବେ। ତେଣୁ ଏଇ ଯେଉଁ ବିଭିନ୍ନ ଭଗବତ ଗୀତା 10ମ ଅଧ୍ୟାୟରେ ମଧ୍ୟ ଏସବୁ ଏମାନଙ୍କ ବିଷୟରେ କୁହାଯାଇଛି, ଏମାନଙ୍କର କେଉଁ ସବୁ ରହିଛନ୍ତି ସେଟା ଏଇ ଜିଓଗ୍ରାଫି ଭୂଗୋଳରେ ବର୍ଣ୍ଣନା କରିଛନ୍ତି 11ମ ଅଧ୍ୟାୟ 22ଶ୍ଳୋକରେ। କେଉଁଠି ରୁଦ୍ର ରହିଛନ୍ତି, କେଉଁଠି ଆଦିତ୍ୟମାନେ ରହିଛନ୍ତି, କେଉଁଠି ବସବ ଇନ୍ଦ୍ର ରହିଛନ୍ତି, ଏସବୁ ଦେଖିବେ। ତାଙ୍କ ଇଏ ହେଉଛି ଭୂଗୋଳ, ଆମର ଭଗବତ ଗୀତାରେ ସବୁ କିଛି ଆମେ ଜ୍ଞାନ ପ୍ରାପ୍ତ ହୋଇପାରିବ, ଭୂଗୋଳର ଜ୍ଞାନ ମଧ୍ୟ ପ୍ରାପ୍ତ ହୋଇପାରିବ। ସେହିଭଳି ଭାବରେ ସାହିତ୍ୟ ବ୍ୟାକରଣ ଇତ୍ୟାଦି ମଧ୍ୟ ଜ୍ଞାନ ରହିଛି, ପ୍ରଭାବ ଦେଇଛନ୍ତି। ଯେମିତି ସାହିତ୍ୟ ବିଷୟରେ ଆମେ କହିବା ଅକ୍ଷରାଣ ଆକାରୋଶ୍ମି, ଆମେ ଯେଉଁ ବିଭିନ୍ନ ପ୍ରକାର ଅ ଆ ସବୁ ରହିଛି, ଅକ୍ଷର ମହାପ୍ରଭୁ ଅକ୍ଷର ଶିକ୍ଷା କରୁଥିଲେ, ଗୋବିନ୍ଦ ବନମାଳୀ ବିଷୟ ବର୍ଣ୍ଣନା କରୁଥିଲେ, ଅକ୍ଷର ପଢ଼ିଲା ବେଳେ ଭଗବାନ ନାମ ସବୁ ଉଚ୍ଚାରଣ କରୁଥିଲେ। ଏ ଅକ୍ଷର ଅକ୍ଷରରେ ଭଗବାନଙ୍କୁ ଜାଣିପାରିବା, ଅକ୍ଷରାଣ ଅକାରୋଶ୍ମି ପ୍ରଭୃତି ଭଗବାନ କହିଲେ। ଅକ୍ଷରମାନଙ୍କର ଯେଉଁ ହେଉଛି ଅକାର, ଅକାର ଶବ୍ଦ ଅର୍ଥ ହେଉଛି ଭଗବାନ କୃଷ୍ଣ। ଓମ୍ ଯେଉଁ ପ୍ରଣବ ରହିଛି, ଅ ଉ ମ ଏ ତିନୋଟି ଅକ୍ଷରରେ ଓମ୍ ଓମ୍ କାର ରହିଛି ପ୍ରଣବ। ତେଣୁ ଅକାର କୃଷ୍ଣ ଉଚ୍ଚରେ, ଅକାର ଅର୍ଥ ହେଉଛି ଭଗବାନ କୃଷ୍ଣ, ଉକାର ଅର୍ଥ ହେଉଛି ରାଧାରାଣୀ, ମକାର ଅର୍ଥ ହେଉଛି ଜୀବ, ଓମ୍ରେ ସମସ୍ତେ ରହିଛନ୍ତି। ତେଣୁ ଅକ୍ଷରାଣ ଅକାରୋଶ୍ମି ହେଉଛି ସାହିତ୍ୟ, ସାହିତ୍ୟ ପଢ଼ିବେ ଯେଉଁମାନେ ଅକ୍ଷରରୁ ପଢ଼ିବେ ସାହିତ୍ୟ, ବିଭିନ୍ନ ପ୍ରକାର ସାହିତ୍ୟ ସବୁ ରହିଛି। ବ୍ୟାକରଣ ବ୍ୟାକରଣରେ ଭଗବାନ କହୁଛନ୍ତି, ବ୍ୟାକରଣ ପଢ଼ୁଥିବେ ଦ୍ୱନ୍ଦ୍ୱ ସମାସ ଇତ୍ୟାଦି ସବୁ ରହିଛି। ଭଗବତ ଗୀତାରେ ଭଗବାନ ଦଶମ ଅଧ୍ୟାୟ ଏଇ ଅଧ୍ୟାୟରେ ସବୁ କହିଛନ୍ତି, ଏ ଅଧ୍ୟାୟରେ ସବୁ ପ୍ରକାର ଜ୍ଞାନ ରହିଛି ଦଶମ ଅଧ୍ୟାୟରେ। ଦ୍ୱନ୍ଦ୍ୱ ସମାସ ପ୍ରତ୍ୟେକ ସମାସ ମାନ ଗୋଟେ ବିଭିନ୍ନ ପ୍ରକାର ସମାସ ରହିଛି, ତେଣୁ ତା ଦେହରେ ଦ୍ୱନ୍ଦ୍ୱ ହେଉଛି ଗୋଟେ ସମାସ। ତେଣୁ ଏ ଦଶମ ଅଧ୍ୟାୟ 33 ଶ୍ଳୋକରେ ଭଗବାନ କହିଲେ। ସେହିଭଳି ଭାବରେ ସଙ୍ଗୀତ ବିଷୟରେ ଭଗବାନ ସୂଚନା ଦେଇ ସମ୍ୟକ ସୂଚନା ଦେଇଛନ୍ତି, ଏହି ଦଶମ ଅଧ୍ୟାୟ 25 ଶ୍ଳୋକରେ ଭଗବାନ କହିଲେ ଯେ ବୃହସ୍ତାମ ତଥା ସାମନା, ଯେଉଁ ବିଭିନ୍ନ ପ୍ରକାର ବେଦ ରହିଛନ୍ତି, ଚାରିଟି ବେଦ ରହିଛନ୍ତି, ଏ ଚାରି ବେଦ ଭିତରେ ଶ୍ରେଷ୍ଠ ବେଦ ହେଉଛନ୍ତି କ'ଣ, ବେଦନା ସାମ ବେଦସ୍ତି, ବେଦମାନଙ୍କ ଭିତରେ ଶ୍ରେଷ୍ଠ ବେଦ ହେଉଛନ୍ତି ସାମ ବେଦ। ଏ ସାମ ବେଦରେ ଅନେକ ସଙ୍ଗୀତ ରହିଛି, ତେଣୁ ତା ଭିତରେ ସଙ୍ଗୀତ ରହିଛି ବୃହତ୍ସାମ, ବୃହତ୍ସାମ ତଥା ସାମନା, ଏଇ ଦଶମ ଅଧ୍ୟାୟରେ ମଧ୍ୟ କହିଛନ୍ତି, ଶ୍ଳୋକ ହେଉଛି 25 ଶ୍ଳୋକରେ କୁହାଯାଇଛି ବୃହତ୍ସାମ। ବୃହତ୍ସାମ ଏ ପ୍ରଭୁପାଦ ମହାରାଜ ଭାଗବତରେ ଆପଣ ପଢ଼ିବେ ଲେଖା ହେଇଛି, ଯେ ଇନ୍ଦ୍ରଙ୍କର ସ୍ତୁତି ହେଇଛି, ଇନ୍ଦ୍ର ହେଉଛନ୍ତି ଭଗବାନଙ୍କ ବିଭୂତି, ଦେବାନା ଅଶ୍ମି ବାସବ, ବାସବ କହିଲେ ଇନ୍ଦ୍ର ହେଉଛି ଭଗବାନଙ୍କ ବିଭୂତି। ତେଣୁ ଏଇ ଯେଉଁ ବୃହତ୍ସାମ ଯେଉଁ ରହିଛି ସଙ୍ଗୀତ, ଏ ରାତି ଅଧରେ ଗାନ କରାଯାଏ, ଏ ଯେଉଁ ରାଗ ରହିଛି ରାତି ଅଧରେ ସଙ୍ଗୀତ ଗାନ କରାଯାଏ। ତେଣୁ ସଙ୍ଗୀତ ବିଷୟରେ ବର୍ଣ୍ଣନା କରାଯାଇଛି, ସବୁ ଜ୍ଞାନ ତାଙ୍କ ରହିଛି। ସେଭଳି ଭାବରେ ରାଗ, ଏ ମଧ୍ୟ ରାଗ କଥା ରହିଛି, ରାଗ କହିଲେ ଛନ୍ଦ ରାଗ ଏସବୁ ଯେଉଁ ରହିଛି ନା, ବିଭିନ୍ନ ପ୍ରକାର ରାଗ ରହିଛି, କେଉଁ ସମୟରେ କେଉଁ ରାଗ କରାଯିବ, ଆମର ମନ୍ଦିରରେ ଯେଉଁ ସଙ୍ଗୀତ ସବୁ ବୋଲାଯାଉଛି ସେ ରାଗ ଅନୁସାରେ ବୋଲାଯାଉଛି। ସକାଳେ ଯେଉଁ ମଙ୍ଗଳାରତୀ ଆମେ କହୁଛେ ସଂସାର ହେଉଛି ସକାଳର ମଙ୍ଗଳାରତୀ, ସେ ବହୁତ ସମୟରେ ରାଗ ଏଇଟା ଆଉ ଥରେ ବୃନ୍ଦାବନରେ ପରିକ୍ରମା କରୁଥିଲା ବେଳେ ସେ ସବୁ ଜାଣେ ସେ ସମୟରେ ଜଣେ ମଙ୍ଗଳାରତୀରେ ଯେଉଁ ସଙ୍ଗୀତରେ ଗାନ କଲେ ସେ ଅଲଗା ସ୍ୱରରେ ଗାନ କରିଦେଲେ। ଲୋକନାଥ ମହାରାଜ ଥିଲେ ସେଠି, ସେଥିରେ ନା ନା ତମେ ଯେଉଁ ରହିଛି ତାର ସ୍ୱର ସେହି ସ୍ୱରରେ ଗଲ, ମଧ୍ୟାହ୍ନ ଆଳତୀ ମଧ୍ୟାହ୍ନ ଆଳତୀ ମଧ୍ୟାହ୍ନ ରାଗ ବୋଲା ହେଉଛି, ଯଶୋମତୀ ନନ୍ଦନା ରଜବାର ନାହାଗର ମଧ୍ୟାହ୍ନ ଆଳତୀ ସନ୍ଧ୍ୟା ଆଳତୀ ରାଗ ଅନୁସାରେ ବୋଲାଯାଉଛି। ଭକ୍ତିମନ ଠାକୁର ଯେଉଁ ସଙ୍ଗୀତ ରଚନା କରିଛନ୍ତି ବିଭିନ୍ନ ରାଗ ବିଷୟରେ ବର୍ଣ୍ଣନା କରିଛନ୍ତି, ଆମର ସେ ଜ୍ଞାନ ନାହିଁ, କିନ୍ତୁ ସେ ଭଗବତ ଗୀତାରେ ସବୁ ଜ୍ଞାନ ରହିଛି, ସବୁକିଛି ଜ୍ଞାନ ଦିଆଯାଇଛି, କିନ୍ତୁ ଆମର ସମୟ ହୋଇଯାଇଛି। ତେଣୁ ଏଇଭଳି ଭାବରେ ଅନେକ ଜ୍ଞାନ ରହିଛି ଭଗବତ ଗୀତାରେ। ତେଣୁ ଆପଣମାନେ ଏ ଭଗବତ ଗୀତାରେ ପଢ଼ିବେ ସବୁ ଜାଣିବେ, ଏତେ ପ୍ରକାର ରହିଛି ଜ୍ଞାନ ରହିଛି, ଅନନ୍ତ ଜ୍ଞାନ ରହିଛି, ଶେଷ ହେବ ନାହିଁ ଜ୍ଞାନ, ଅନନ୍ତ ଜ୍ଞାନ ରହିଛି। ତେଣୁ ଅଞ୍ଚଳରେ ଭଗବାନ କହିଲେ ଅର୍ଜୁନ ମୁଁ ଆଉ କ'ଣ ତୁମକୁ କହିବି, ଏ ଯେଉଁ ବିଭୂତି ବିଷୟରେ ଏତିକି ଜାଣିରଖ କି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଖାଲି ଆମର ଏଇ ପୃଥିବୀ ନୁହଁ, ବା ଏଇ ବ୍ରହ୍ମାଙ୍କର ଯେଉଁ ଚତୁର୍ଦ୍ଦଶ ଭୁବନ ରହିଛି ତା ନୁହଁ, ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ସବୁଥିରେ ଜଣେ ଜଣେ ବ୍ରହ୍ମା ରହିଛନ୍ତି, ସବୁଥିରେ ବିଷ୍ଣୁ ରହିଛନ୍ତି ପାଳନ କରୁଛନ୍ତି, ସବୁଥିରେ ଶିବ ରହିଛନ୍ତି ସଂହାର ରହିଛି, ଏବଂ ବିଶେଷ ଭାବରେ ଏଇ ସଂହାର ପ୍ରତି ଆଂଶିକ ସଂହାର ଆପଣ ଦେଖିବେ ଏ ଯେଉଁ କ'ଣ ଫନି ଯେଉଁ ଆଂଶିକ ସଂହାର, ଏଇ ସଂହାର ହେବ, ଅନୁଷ୍ଠିତ ହେବ, ଭୌତିକ ଜଗତ କହିଲେ ସୃଷ୍ଟି ସ୍ଥିତି ପ୍ରଳୟ ହେବ, ଏ କିଛି ଆଂଶିକ ସଂହାର ବର୍ତ୍ତମାନ କେତେ ସମୟ ଲାଗିଯିବ ସୁଧାରିବା ପାଇଁ, ଏଭଳି ଅନ୍ତିମରେ ପୂର୍ଣ୍ଣ ସଂହାର ହେବ, ମାନେ ଭୌତିକ ଜଗତ ସେହି ପ୍ରକାର ସୃଷ୍ଟି ହେଇଛି, ଦୁଃଖାଳୟ ଅସାଧତମ କାହିଁକି ସଂହାର କରୁଛନ୍ତି ଭଗବାନ, ଭଗବାନ ପାଳନ କରୁଛନ୍ତି, ଭଗବାନ ବନ୍ଦ କରିପାରିନଥାନ୍ତି କି ଜଗନ୍ନାଥ ରହିଛନ୍ତି ପୁରୀରେ ଏକ ପ୍ରକାର ସଂହାର ହେଲା କାହିଁକି ନା, ଏଇ ଜ୍ଞାନ ପ୍ରଦାନ କରାଯାଉଛି ଆମକୁ, ଏ ଭୌତିକ ଜଗତ ହେଉଛି ଦୁଃଖାଳୟ ଅଶାଶ୍ୱତମ, ଏଠି ସୃଷ୍ଟି ସ୍ଥିତି ପ୍ରଳୟ ଲାଗିଛି, ତେଣୁ ଆମର ଏଇ ପ୍ରକୃତ ବାସସ୍ଥାନ ନୁହଁ, ଆମ ପ୍ରକୃତ ବାସସ୍ଥାନ ହେଉଛି ଭଗବତ ଧାମ ଗୋ ବ୍ୟାପକୁ ଗଢ଼େ ଦୁର୍ବାଧାନ ସବୁବେଳେ କହନ୍ତି, ତେଣୁ ଏହିଭଳି ଭାବରେ ଆମେ ଭୌତିକ ଜଗତରେ ଯାହା ଦେଖିବା କି ଭଗବାନଙ୍କର ଶକ୍ତି ହିସାବରେ ଦେଖିବା, ଆମେ ଭଗବତ ଚେତନଶୀଳ ହେଇଯିବା, ଯେତେବେଳେ ଯେଉଁଠି ଦେଖିବା ସେତେବେଳେ ଆମେ ଭଗବାନ ଛଡ଼ା ଅନ୍ୟ କିଛି ଦେଖିବା ନାହିଁ, ଯୋମାନ ପଶ୍ଚିମ ସର୍ବତ୍ର ଭଗବାନ ଆମେ ସବୁଠାରେ ଦର୍ଶନ କରିପାରିବା, ତେଣୁ ଭଗବତ ଗୀତାରେ ଅନେକ ପ୍ରକାର ରହିଛି ଜ୍ଞାନ, ଜ୍ଞାନକୁ ଆମକୁ ସୁଯୋଗ ମିଳିଲା ଆଜି ଭଗବତ ଗୀତା କହିବା ପାଇଁ, ଆମେ କିଛି କହିଲେ ଆମର କଥା କିଛି ତ୍ରୁଟି ରହିଛି ବା କାହାର ସନ୍ଦେହ ରହିଛି, ଛାଡ଼ିଦେଲେ କିଛି କଥା କିଛି ପ୍ରଶ୍ନ ରହିଛି, ତାହେଲେ କିଛି ସମୟ କଥା ହେଇକି ମୁଁ ସେଇ ସମୟ କଥା ବିଶ୍ରାମ ଦେବା। जय श्री भगवत गीता की, जय श्री गोपाल महाराज की, जय श्री गुरुदेव की, सभी गौर भक्त की, जय गौतम आनंद,
जय श्री गोपाल। ସେଇଟା ଆଉ ଗୋଟେ ବଡ଼ ଟାବଲେଟ୍ ପିଇଥିଲା, କେମିତି ପଡ଼ୁଛି ବଡ଼ ଟାବଲେଟ୍ ପିଇଛି, ଏଇଟା ଏଇଟା ରଖିହେବ, ଏଇଟା ରଖିହେବ
ଆଜି
ହଁ ସେ ଅଛି, ଏଇଟା ପରେ ନି ଏଇଟା।